भगवते वासुदेवाय। श्रीमद्भागवतम दशम स्कंद 24 अध्याय मन श्रवण करथले नंद महाराज प्रति बा ब्रजवासी मान प्रति श्रीकृष्ण कर्मवाद माध्यम इंद्र पूजा को बंद करिया पाई जो उपाय देले नंद महाराज एवं ब्रजवासी माने समस्ते कृष्णंकर ए वचन रे बा युक्ति युक्त वचन रे सेमाने समस्ते राजी हेतिले करिया पाई बा मन भीतर विचार करछन कोन संदेह आसने हृदय भीतर जो संदेहटा रहिछि संकल्प आ संदेह विशेष करे भक्ति भक्ति जगरे दुईटा परमात्मा निकट ए संदेहटा विषय युक्त मनरु आसे यदि आम भगवान सहित संयुक्त हो पारुने भगवान सहित आम संबंध स्थापन कर पारुने सदगुरु मध्यम संदेहटा विदूरित हो पार ना संदेहटा सब बड़ी बड़ी का जीव सरलता जमी गोटे गुरुंगर दुईटा शिष्य कि पांचटा शिष्य गुरुंगर वचनटा गोटे कि तार अर्थ नुह सब शिष्य मैंने सामान विश्वास ग्रहण कर से गोटे उपदेश को विभिन्न लोक विभिन्न प्रकार विश्वास करते किए 30% किए 50% किए 100% तार संस्कार तार मनर जो भावनाटा रही विशुद्ध मन न संदेह जीवन विदूरित हमने संदेह करवा गोटे संशय करवा जीवर गोटे लक्षण डाउट नेचर जोटा गोटे स्वाभाविक मन जहाँ देखे संदेह कर लोकटा ठीक कि भूल भद्रलोक ना चोर लोक साधु ना सब बेले जीवन एटा गोटे स्वाभाविक वृत्ति बद्ध जीवन आदि भगवान साहय न कर संदेह के विदूरित केवि हमने केवि कृष्ण जो हृदय परमात्मा रूप रोचा से साय करेंगे से कमी साय करेंगे सी जो देखिए जीवटा केवल मोपाई मो सहित संबंध स्थापन करने चाहिए मोपा कि सेवा करने चाहिए से तार मनोभाव को जाणी परमात्मा रेसीफिकेसन जा सहित भाव विनिमय करद्वारा तार संदेह दूरभूत हो जने बहुत किसी जाणीदे कि तार संदेह दूरभूत हो ठीक नुहे बहुत लोक अच्छा से खाली प्रश्न पर प्रश्न प्रश्न पर प्रश्न प्रश्न पर प्रश्न पचारती किंतु से प्रश्नर तांगर समाधान संदेहर समाधान हुए संदेहटा आउ गोटे दिगरे बाहरी पड़े केवल मन तांगु जो ट्रबुल करुछि मन तांगु जो असुविधा करुछि से जो प्रश्नटा पचार दउछन्ती ता द्वारा से मनटा के समय पई शांत हो गेला पुणि आउ गोटे जगह पुणि मन बाहरी जेमि देखथिबो जो पानी का प्रेसरटा रहिछि जो उच्च गोटे उपर क्यारी तल क्यारी ऊपर गियर पानी बेसी अच्छे गोटे बंध कौन एटा कौच हिड अच्छे से पानीटा प्रेसर जोर अच्छे ना तार गोटे गोटे गात हो कौन तो कौच गलिया तुम से मारदेव मारदे कौन पानी प्रेसर रही ना सी आउ गोटे कौ बाटे बाहर गोटे जीव जब भगवान सहित संबंध स्थापन करें तार संदेहटा एमती जीवनी से बहुत स्पिरिचुआल इनक्वारी करू बहुत प्रश्न पचारू से केवल एटा सब मनु आना विषय विषयुक्त मन से थिला ना तेणु सी आब्सोल्युट बोली बा परमार्थ जिनसा अद्वैत सत्य ग्रहण कर भितर आ प्रश्न पचार प्रश्न पचारे कौन हम से मनटा जो कष्ट पाँच मनटा जो गोटे द्वंद्वे पकाउ से किसी समय पर तार समाधान हो गए बाहर जमी उपर प्रेसर पा रही तौक जो बाटे जिले निम्नगामी से भाई विश्वासक्त मन जहाँ कहते कुटिल कुटिल जो मन तक के शांत कर गोटे पर सन्देह आने गोटे पर सन्देह आँचे ये सन्देह भगवान श्री संशयात्मा विनश्यति कहते गीतार ବିନାଶ, ଜଣେ ଲୋକର ନଷ୍ଟ ହେଇଯାଏ ପରମାର୍ଥ ସବୁ ଜିନିଷ, ତାହେଲେ ସଂଶୟ ତାର ଆସେ ଭଗବାନଙ୍କ ପ୍ରତି, ନାମ ପ୍ରତି, ଆଚାର୍ଯ୍ୟଙ୍କ ଗୁରୁ ପରମ୍ପରା ପ୍ରତି ତାର କିଛି ନାହିଁ ବୋଲି ଜାଣେ। ଯେମିତି ଗୋଟେ ଓଡ଼ିଶା ଓଡ଼ିଆରେ ଗୋଟେ କୁହାଯାଏନି, ଏଇ ଛୋଟବେଳେ ଆମେ ସବୁ ଠକଉ, ପିଲାମାନଙ୍କୁ ଠକଉ, ସେ ଯେଉଁ କହିଥାଉ ବୋଲି ଜାଣିଥିବ, କହିଥାଉ ସବୁ, ତାକୁ ସବୁ ପାଚିଗଲେ ତା ଦେହରେ ଲୁଣ ପକାନ୍ତି, ଲଙ୍କା ପକାନ୍ତି, ଘୁରି 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 କାଠିରେ ତାକୁ ତାକୁ ନାଇଁ ନାଇଁ ଚଟଣି ନାହିଁ, ତା ଭଙ୍ଗା ଯିବନି ସେଟା, ସେ ତାର ମୁହଁଟାକୁ କାଠି ଗୋଟେ ପୁରେଇ ଦେବ, ପୁରେଇଦେଇକି ଲୁଣ ଲଙ୍କା ପକେଇ ଦେଇକି ତାକୁ ଘୁରେଇବ କାଠିରେ, କାଠିରେ ଘୁରେଇଲେ ସେ କ'ଣ ହବ, ସେ ସବୁ ଘୁରି ଘୁରିକି ସବୁ ବାହାରିବ, ତାକୁ ଖାଇଦେବ, ତାକୁ ଖାଇଦେବ, ଖାଇଦେଲା ପରେ କ'ଣ ରହିବ ସେଟା, ଖୋଳପାଟା, ଖୋଳପାଟା ରହିଲେ ତା ମୁହଁରେ ଟିକେ ଲଗେଇ ଦେଇକି ସେ ତା ଭିତରେ ଶସକୁ କାହାକୁ ଗୋଟେ ଦେଇଦେବ, ନା ସେ ଭାବେ ମତେ ଗୋଟେ ମିଳିଗଲା, ଆରେ ଭିତରେ କିଛି ନାହିଁ ନା, ଉପରଟା ସୁନ୍ଦର ଦେଖାହେଲେ କ'ଣ ହବ, ଭିତରେ ତାର କିଛି ଶସଟା ନାହିଁ, ତାକୁ ଖାଇଦେଇଛି ଲୋକ। ସେ ସନ୍ଦେହବାଦୀ ସଂଶୟବାଦୀର ଜୀବନଟା ହଉଛି ଏଇଟା। ଆଉ ସରଳତା କ'ଣ, ଆଉ ସରଳତାଟା ଯୋଉ ଶବ୍ଦ ସେଟା କ'ଣ, ଆଉ ସଂଶୟ ବିଦୂରିତ, ଯୋଉଟା ସଂଶୟ ନଥାଏ ସେଟା ହଉଛି ସରଳତା। ସଂଶୟ ଆଉ କ'ଣ, ଆଉ ସେ ଜଣଙ୍କ ହୃଦୟରେ ଯୋଉ ସନ୍ଦେହଟା ପଳେଇବ ସେଟା କେମିତି ଯିବ, କିଏ ସାହାଯ୍ୟ କରିବ, ଭଗବାନ ଯଦି ସାହାଯ୍ୟ ନ କରିପାରେ, ସେ ଯାହାକୁ ଦେଖିବ, ସେ ବାପୁକୁ ଦେଖିଲେ ବି ସନ୍ଦେହ କରିବ, ଯାହାକୁ ଦେଖିବ ସନ୍ଦେହ ଆସିବ। ବର୍ତ୍ତମାନ ସମୟରେ ଏ ପାରିବାରିକ ଜୀବନର ଯେତେ ପ୍ରକାର ଗଣ୍ଡଗୋଳ ହୁଏ ତା ଭିତରେ ସବୁଠୁ ବଡ଼ ଜିନିଷ ହେଲା ସଂଶୟ। ଆମ ସ୍ୱାମୀ ବୋଧେ ଟଙ୍କା ରୋଜଗାର କରୁଛନ୍ତି, ସେ ବୋଧେ ବାପୁକୁ ଦେଇଦେଉଥିବ, ଆଉ ମୋତେ ଦେଉନି, ଆଉ ମୁଁ ଟିକେ ହଇରାଣ କରୁଛି। ଆଉ ସ୍ୱାମୀ ସନ୍ଦେହ କରୁଛି, ସ୍ତ୍ରୀର କ'ଣ ତାର ଚରିତ୍ର ଠିକ୍ ନୁହେଁ, ସେ କାଳେ କାଶା ସମ୍ପର୍କ ରଖୁଛି, ସବୁବେଳେ ଗୋଟେ ସନ୍ଦେହ ଭିତରେ ଜୀବନଯାପନ କରୁଛନ୍ତି, କାରଣ କେହି କ୍ଲିନ୍ ନୁହନ୍ତି, କେହି ବିଷୟରୁ ମୁକ୍ତ ନୁହନ୍ତି, ସେଥିପାଇଁ ୟା ମନରେ ସନ୍ଦେହ ତିଆରି ହେଉଛି, ତା ମନରେ ଗୋଟେ ସନ୍ଦେହ ତିଆରି ହେଉଛି। ଦୁଇ ଜଣ ସନ୍ଦେହବାଦୀ ଜୀବ ଗୋଟେ ଜାଗାରେ ରହିବେ, ସେଟା ହେଉଛି କ'ଣ, ସେ ଯେଉଁ କୁକୁଡ଼ା ଲଢ଼େଇ କରନ୍ତି ଦେଖିଛ ନା, ଭାବିଲେ ହଉ କେଉଁଠି ଦେଖିଛ, ତୁମର କେଉଁଠି ଅଛି, ଅଛି କି ଏଠି ବଜାର, ତୁମେ ତ ନାଇଁ, ଆଉ ଗଞ୍ଜା ଲଢ଼େଇ, ଗଞ୍ଜା କୁହନ୍ତି ନା ତାକୁ, ଗଞ୍ଜା ଲଢ଼େଇ କରନ୍ତି, ଏସବୁ ଆମେ ଆମେ ଗାଡ଼ି ନେଇକି ଯାଉ ସବୁ ଲଗାଉ ହାଟ ମାନଙ୍କରେ, ସେ ଆନନ୍ଦପୁର ସାଇଡ଼୍ରେ, କେଉଁଝର ସାଇଡ଼୍ରେ, ମୟୂରଭଞ୍ଜ ସାଇଡ଼୍ରେ, ସେଠି ସବୁ ହାଟ ମାନଙ୍କର ଲଗେଇବ, ସେଠି ସବୁ ଗଞ୍ଜା ଧରିକି ଆସିବେ, ସେ ଦେଖିଛି ସେ କେମିତି ଲଢ଼େଇ ଲାଗନ୍ତି, ଛକା ଛକା ଲାଗନ୍ତି, ସେଇଭଳିଆ ମଣିଷକୁ ମଣିଷ ଯୋଉ ଛକା ପଞ୍ଜା ଲାଗୁଛନ୍ତି ଏଇଭଳିଆ, କାହିଁକି ସନ୍ଦେହବାଦୀ ହେଇଗଲେ, ସନ୍ଦେହବାଦୀ କ'ଣ କରିବ, ଯେମିତି ସେ ସେ ଯୋଉ କୁକୁଡ଼ାଟା ସେ ତା ପାଖ ତା ଗୋଡ଼ରେ ଛୁରୀ ମରା ହେଇଥିବ, ଛୁରୀ ବନ୍ଧା ହେଇଥିବ, ସେ ଡେଇଁକି ସେ ଚାହିଁବ ତା ବେକଟାକୁ କାଟିବ। କୁକୁଡ଼ା ଲଢ଼େଇ ଏମିତି ନୁହେଁ, ତୁମେ ଯୋଉଟା ଦେଖିଛ ସେଟା ସେ କୁକୁଡ଼ା ଲଢ଼େଇ ନୁହେଁ, କୁକୁଡ଼ା ଯୋଉ ତୁମେ କହୁଛ ସେ ଖମ୍ପା ଖମ୍ପି ହେଇକି ନାଇଁ ନାଇଁ, ତାଙ୍କ ଗୋଡ଼ରେ ଗୋଟେ ଛୁରୀ ବନ୍ଧା ହେଇଥିବ, ଛୋଟ ଗୋଟେ ବ୍ଲେଡ୍ ଭଳିଆ ଟିକେଟେ, ଇଏ ଏହା ଗୋଟେ ଗୋଟେ ତା ଗୋଡ଼ରେ ଗୋଟେ, ତ ତାଙ୍କୁ ଏମିତି ଟ୍ରେନିଂ ଦିଆହେଇଥିବ, ଇଏ ଚାହିଁବ ତା ବେକଟାକୁ କାଟିବ, ଡେଇଁକି ତା ବେକକୁ ମାରିବ, ସେ ଚାହିଁବ ୟା ଡେଇଁକି ୟା ବେକକୁ ମାରିବ, ସେ କେତେବେଳେ ପର ଦ୍ୱାରା ପିଟି ବାଡ଼ାଉଥିବ, ସେଇଭଳିଆ ସେମାନଙ୍କର ଅବସ୍ଥା ଯେମିତି ଗୋଟେ ଗଳା କାଟିବା ଅବସ୍ଥା, ସଂଶୟବାଦୀ ଲୋକମାନଙ୍କର ଅବସ୍ଥାଟା ସେ ସଂଶୟ ରହିଲେ ସବୁବେଳେ ଗଳା କାଟିବା ଧନ୍ଦା, ତା ଭିତରେ ଆଉ କିଛି ନାହିଁ, ସଂଶୟଟା ରହିଲା। ଆଉ ସଂଶୟ ହୃଦୟରେ ଯେତେବେଳେ ପ୍ରଚୁର ହେଇଯିବ, ତେବେ ସଂଶୟଟା ବହୁତ ରହିବ, ନେକ୍ସଟ ଷ୍ଟେପ୍କୁ ଆସିବ ସମାଲୋଚନା, ଏଇଟା ଏକ୍ସପୋଜ୍ ହେଇଯିବ, ସଂଶୟଟା ଭିତରେ ରହିଯାଏ। ସେ ବହୁତ ଲୋକ ଧୀର ଥିବେ, ଚୁପଚାପ କାହାକୁ କିଛି କହୁନଥିବେ, କିନ୍ତୁ ତାଙ୍କର କ'ଣ, ତା ଅର୍ଥ ନୁହେଁ ଯେ ଶାନ୍ତରେ ଅଛନ୍ତି, ତା ଭିତରେ ସବୁ କିଛି ଡାଉଟ୍ ରହୁଛି, ସନ୍ଦେହ ରହୁଛି, ସେ ଚୁପଚାପ ରହିଛନ୍ତି। ଆଉ ସନ୍ଦେହବାଦୀ ଯେତେବେଳେ ତାଙ୍କ ହୃଦୟ ଭିତରେ ବହୁତ ସନ୍ଦେହ ରହିଯିବ, ଆଉ ଦୁଇ ପ୍ରକାର ଅଛନ୍ତି, ଜଣେ ସମାଲୋଚନା କରିପାରେ, ଆଉ ଜଣେ ସମାଲୋଚନା କରିପାରେ, ସେ ମାନସିକ ସମାଲୋଚନା କରେ, ମନ ଭିତରେ କେବଳ ତାର ସେସବୁ ମାନସିକ ରୋଗୀ ହେଇଯାନ୍ତି, ଏଇ ବାପାକୁ ଭଲ ପାଇବେନି, ବାପା ଏଇଟା ଏମିତି, ସେ ଯାହା ପାଖରେ ରହିବେ ତାକୁ ଭଲ ପାଇବେନି, ସ୍ତ୍ରୀକୁ ଭଲ, କାହାକୁ କିଛି କହିପାରୁନଥିବ, ଭିତରେ ସମାଲୋଚନା ଚାଲିଥିବ, ଭିତରେ ତା ସମାଲୋଚନା ଚାଲିଥିବ, ତେଣୁ ଭିତରେ ମାଇଣ୍ଡକୁ ଆଉ ବାଲାନ୍ସ କରିପାରନ୍ତି ନାହିଁ, ସମାଲୋଚନା କରିକରି କ'ଣ କରିବି, ଆ ସାଙ୍ଗେ ରହିଲେ ଅସୁବିଧା, ଏମିତି କଲେ ଅସୁବିଧା, ସେ ତାର ମନକୁ ମନ ସେ ତାର ନିଜେ ପ୍ରଶ୍ନ କରିବ, ନିଜେ ଉତ୍ତର ଦେବ, ପ୍ରଶ୍ନ ତାର ଉତ୍ତର ତାର, ତେଣୁ ଏଇଭଳିଆ ଯେତେ ସମାଧାନ କରିପାରୁଥିବ କରିପାରୁଥିବ, ଯେତେବେଳେ ତା ମନରେ ସମାଲୋଚନା ଏତେ ଯଦି ଅଧିକା ହେଇଯିବ, ସନ୍ଦେହଟା ଏତେ ଅଧିକ ହେଇଯିବ, ଯେତେବେଳେ ଆଉ ସେ ସମାଲୋଚନା ଉତ୍ତର କିଛି ପାଇବନି, ସେତେବେଳେ କ୍ରେଜି ହବ, ପାଗଳ ହେଇଯାଏ, ଆଉ ତା ସମାଧାନ ସେ କରିପାରୁନି ନା, କେଉଁଟା ତା ମନ ମନରେ ଯୋଉ ସନ୍ଦେହ ଗୁଡା ରହୁଛି, ସମାଲୋଚନା ସନ୍ଦେହ, ସେ ଆଉ କାହାର ସାହାଯ୍ୟ ବି ଚାହୁଁନି, ଆଉ ଭଗବାନଙ୍କର ସାହାଯ୍ୟ ବି ଚାହୁଁନି, ପ୍ରଭୁଙ୍କୁ ବି ଭଜନ କରୁନି କି କିମ୍ବା ବାହାର କାହାର ସାଧୁ ସଂଘ ବା କୌଣସି ଲୋକ କତୁ ସେ ପାଳ ହେଇଯାଏ ନା, ଏଇ ରହେ ନା। ଆଉ ଦ୍ୱିତୀୟ ପ୍ରକାର ଲୋକର ସମାଲୋଚନାଟା ସନ୍ଦେହଟା ରହି 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 ଏତେ ଗୋଟେ ରୋଗ ହେଇଯାଏ, ସମାଲୋଚନା କରିବା ତାର ସ୍ୱାଭାବିକ ଗୋଟେ ବୃତ୍ତି ହେଇଯାଏ ସବୁବେଳେ, ସେଇଟା ହିଁ ତାର ସବୁବେଳେ ସମାଲୋଚନା ପୂର୍ବ ଚାଲିବ, ଭିତରେ ସନ୍ଦେହ ରହୁଛି ତାର ସମାଲୋଚନା କରିବ, ସମାଲୋଚନା କରିବ ସମସ୍ତେ। ସେ ଗୁରୁଦେବ ସେଥିପାଇଁ କୁହନ୍ତି ସନ୍ଦେହ ସମାଲୋଚନା କେବେ ଭକ୍ତି ନୁହେଁ, ଭକ୍ତିରେ ଦୁଇଟା ଜିନିଷ ନାହିଁ, ଭଗବାନଙ୍କ ଭକ୍ତିରେ ସନ୍ଦେହ ନାହିଁ କି ସମାଲୋଚନା ନାହିଁ। ଯେ ସୂର୍ଯ୍ୟକୁ ଆମେ ସନ୍ଦେହ କଲେ କ'ଣ କରିପାରିବା, ସୂର୍ଯ୍ୟଙ୍କର କିଛି କ୍ଷତି ହେବନି, ଆମର କେବଳ ହିଁ ପାପ ହିଁ ହେବ, ଅପରାଧ ହେବ। ସୂର୍ଯ୍ୟ ହିଁ ସୂର୍ଯ୍ୟ ନା, ତୁମେ ସନ୍ଦେହ କରିବ, ଅନ୍ଧ ସନ୍ଦେହ କରିବ, କହି ଘରେ କବାଡ଼ ଖେଳିକି ବସି ଜଣେ କହିବେ ନା ଅନ୍ଧକାର ହେଇଯାଇଛି, ସୂର୍ଯ୍ୟ ହିଁ ସୂର୍ଯ୍ୟ, ଭଗବାନ ହିଁ ଭଗବାନ, ଭଗବାନଙ୍କ ନାମ ହିଁ ପ୍ରଭୁ ହିଁ ଭଗବାନ, ବିଗ୍ରହ ହିଁ ଭଗବାନ। ଜଣେ ଯଦି ବିଶ୍ୱାସ ନ କରି ତା କ'ଣ କରାଯାଏ, ସେ ଅନ୍ଧକାର ଭିତରେ ରହିବ। ସନ୍ଦେହ ଆଉ ସମାଲୋଚନା କେବେ ଭକ୍ତି ନୁହେଁ, ସବୁବେଳେ ଗୋଟେ ସମାଲୋଚନା କରେ ଅନ୍ୟମାନଙ୍କ ବିଷୟରେ, ବା ଯେ ସମାଲୋଚନା ପ୍ରତି ସେମାନଙ୍କର କ'ଣ ଅସୁବିଧା ହୁଏ, ସେ ଘରେ ସବୁ ସବୁବେଳେ ଷ୍ଟ୍ରିକ୍ଟ, ଆମେ ସବୁ ଦେଖିଛୁ ଆମର ପିଲା ଛୋଟ ଛୋଟ ପିଲାବେଳୁ ଭାରି ବିରକ୍ତ ହୁଅନ୍ତି, ପର କଥା କାହିଁକି କଥାବାର୍ତ୍ତା କହୁଛ, ମାନେ କର୍ମୀ ସେମାନେ ଥିଲେ ଆମିଷ କହୁଥିଲେ, ଏମିତି ତୁମେ ଭାବନି ସେମାନେ ଭକ୍ତ ସବୁ ଥିଲେ, ଆମେ ତ ତୁଳସୀ ମେଳା ପକେଇଛେ, ଆମେ ଦେଖୁଛୁ ଆମର ରିଲେଟିଭ ମାନେ ସେମାନେ କର୍ମୀ, ଆମିଷ ଖାଆନ୍ତି, ସେମାନେ ଘରେ ଆଲୋକ କରନ୍ତିନି, ପର କଥା ତୁମେ ଏଠି ଆଲୋଚନା କରନି, ପର କଥା କାହିଁ କଥାବାର୍ତ୍ତା କରୁଛ, ଘରୁ ଗଜେଇ ଡାକୁଛ, କଳି ଗଜେଇ ଡାକୁଛ, ଏମିତି କୁହନ୍ତି, ଏତେ ଷ୍ଟ୍ରିକ୍ଟ ଲାଇଫ ଥିଲା। କାହା ବିଷୟରେ ସମାଲୋଚନା କରିବା କିଛି ନାହିଁ, ଯିଏ ଯାହା କରୁଛି କର୍ମ କରୁଛି ତୁମ କାମ ଉପରେ ତୁମେ ଧ୍ୟାନ ଦିଅ, କାରଣ ସମାଲୋଚନା ଦ୍ୱାରା କିଛି ସମାଧାନ ହୁଏ ନା, ସମାଲୋଚନା ଦ୍ୱାରା ସମସ୍ୟା ତିଆରି ହୁଏ। ଜଗତରେ ଯେତେ ପ୍ରକାର ସମାଲୋଚନା ହେଉଛି ତାଦ୍ୱାରା କିଛି ସମାଧାନ ହୁଏ ନା, ସମାଲୋଚନାରେ ଆହୁରି ସମସ୍ୟାଟା ତିଆରି ହୁଏ, ଶତ୍ରୁତା ତିଆରି ହୁଏ, ସନ୍ଦେହ ତିଆରି ହୁଏ, କାରଣ ତୁମେ ତ ସମାଲୋଚନା କରିବ, ତ ଯିଏ ଶୁଣିଲେ ତାର ତାର ସରଳ ହୃଦୟରେ ଗୋଟେ ପୁଣି ସନ୍ଦେହ ଆସିଗଲା, ସେ ଶୁଣିଲା ଏ ଲୋକଟା ଭଲ ନୁହେଁ, ସେ ଆଗରୁ ତାକୁ କ'ଣ ଭାବୁଥିଲା, ଭଲ ଭାବୁଥିଲା, ତୁମେ ଯେତେବେଳେ ଭଲ ନୁହେଁ ବୋଲି କହିଲେ ତାର ଗୋଟେ ସନ୍ଦେହ ତିଆରି କଲା। ସମାଲୋଚନାବାଦୀ ମାନଙ୍କର ହୃଦୟ ହେଉଛି ସେମାନେ ବହୁତ ଅପରାଧ ତିଆରି କରିଥିଲେ, ସେଥିପାଇଁ ସେଠି ଭକ୍ତି ନୁହେଁ, ସେଟା ଭକ୍ତି ନୁହେଁ, ସମାଲୋଚନା ସନ୍ଦେହ ଇଏ ମାନେ ବଚନ ଗୋଟେ ଏମିତିକା ଜିନିଷ, ଇଏ କେତେ ପ୍ରକାର କାଟାଗୋରୀ ଲୋକକୁ ତିଆରି କରିଦେଉଛି। କିଛି ଲୋକ ଅଛନ୍ତି କ'ଣ ତାଙ୍କର ସମାଲୋଚନା କରିବାଟା ଗୋଟେ ତାଙ୍କର ବୃତ୍ତି, ସମାଲୋଚନା ତାଙ୍କର ଗୋଟେ ଜୀବିକା ଭଳିଆ, କାରଣ ସେମାନେ କିଛି ସମାଲୋଚନା ନ କଲେ କେବେ ବଞ୍ଚିପାରିବ ରହିପାରିବେନି, କାରଣ ଏତେ ତାଙ୍କର ଟକିଂ ନେଚର, ଗସିପିଂ ନେଚର, ସମାଲୋଚନାବାଦୀ ଯେଉଁମାନେ ଅଛନ୍ତି ସେମାନଙ୍କ ଗୋଟେ ଆନନ୍ଦ, ତାଙ୍କ ଜୀବନର ଗୋଟେ ଟେଷ୍ଟ। ଲୋକମାନେ ଯେଉଁ ଯାଆନ୍ତି ବଜାର ଘାଟକୁ ଚା କପେ ଖାଇବେ କେତେ ଟଙ୍କା, 5 ଟଙ୍କା, 2 ଟଙ୍କା, 2 ଟଙ୍କା, ଟଙ୍କାଟାରେ 50 ପଇସାରେ ଚା ଖାଇକି ଆସନ୍ତି, 3 ଘଣ୍ଟା କ'ଣ କରନ୍ତି, କେବଳ ଖାଲି ସମାଲୋଚନା ଏଇଭଳି। ଆରେ ସେମାନେ ତ କର୍ମୀ ଜୀବନ, ତାଙ୍କର ତ କିଛି ଜାଣନ୍ତିନି, କିନ୍ତୁ ଭକ୍ତର ଏସବୁ ଜିନିଷ ନାହିଁ, ସେଇଟା ସବୁ ଆୟୁକ୍ଷୟ, ହୃଦୟକୁ ଦୂଷିତ କରିବା, ସନ୍ଦେହ, କାରଣ ସମାଲୋଚନା ତୁମେ କାହା କତରେ କରିପାରିବ, ଗୋଟେ ସରଳ ଲୋକ କତରେ ତୁମେ କେବେ ସମାଲୋଚନା କରିପାରିବ ନାହିଁ, କାହିଁକି ତାକୁ ଭଲ ଲାଗିବନି ଜିନିଷ, ସେ ତା ମୁଣ୍ଡରେ ଗୁଡ଼ା କିଛି ପଶିବନି, ତେଣୁ ସମାଲୋଚନାବାଦୀ ସେ ଗୋଟେ ଆଉ ଗୋଟେ ସମାଲୋଚନାବାଦୀ ଲୋକକୁ ପହଞ୍ଚିବ। ତେଣୁ ଏଇ ପରସ୍ପରର ଏମିତି ଅବସ୍ଥା ତାଙ୍କର ହେଇଯାଏ, କାରଣ ଦୁଇ ଜଣଙ୍କର ଇଆର ସମାଲୋଚନାକୁ ସେ ଗ୍ରହଣ କରେ, ତାର ସମାଲୋଚନାକୁ ଇଏ ଗ୍ରହଣ କରେ, ଏବଂ ଏଇଟା ଗୋଟେ ୱେବ୍ସ ଭଳିଆ କ'ଣ ତରଙ୍ଗ ଭଳିଆ ଏଇଟା ମାଡ଼ି ମାଡ଼ିକି ଚାଲିବ। ସମାଲୋଚନାଟା ଭକ୍ତି ନୁହେଁ, ବଚନର ଶବ୍ଦ ଆସୁଛି ଆଉ କ'ଣ। ଆଉ ଦ୍ୱିତୀୟବାଦୀ ଯେଉଁ ଲୋକମାନେ ରହିଲେ, ଆଉ ଗୋଟେ ଶ୍ରେଣୀର ଲୋକ ରହିଲେ ପ୍ରଜଳପି, ଜଣେ ଅତ୍ୟନ୍ତ ପ୍ରଜଳପ କରନ୍ତି, ବହୁତ କଥା କହିବା, ବହୁତ ଲୋକଙ୍କ ବିଷୟରେ ବହୁତ କିଛି କହିବା, ବହୁତ ସେମାନଙ୍କ ଜୀବନ ଆଉ ଗୋଟେ ବିଭିନ୍ନ ପ୍ରକାର, ସେଭଳି ଯେଉଁ ଭକ୍ତମାନଙ୍କର ଏଭଳି କେବଳ ପ୍ରଜଳପ କରିବା ଗୋଟେ ଜିନିଷ ଜୀବନର ଲକ୍ଷ୍ୟ ଉପରେ ନୁହନ୍ତି, ସେମାନଙ୍କ ଜୀବନ ତ ଆହୁରି ଗୋଟେ ପ୍ରକାର, ସେଟା ତ ସେ ଭକ୍ତିରେ ସେଠି ଗନ୍ଧ ବି ମିଳିବନି, କାରଣ ପ୍ରଜଳପିମାନେ ଅପରାଧୀ ବେଶୀ କରିବେ। ପ୍ରଜଳପ ଯେଉଁମାନେ ବହୁତ ଅଧିକା କଥା କୁହନ୍ତି ଅନ୍ୟ ବିଷୟରେ ଆଲୋଚନା ସମାଲୋଚନା, ପ୍ରଜଳପ କଲା ମାନେ ସେ ସମାଲୋଚନା ଆସିଯିବ, ତୁମେ କେବେ କହିପାରିବନି ମୁଁ ଫ୍ରେଣ୍ଡସିପ୍ କିଛି କରିବି ଯେଉଁଠି ସମାଲୋଚନା ହେବନି, ନୋ ଦେର୍ ଇଜ୍ ନଟ୍ ପସିବୁଲ୍, କେବେ ଏଇଟା ସମ୍ଭବ ନୁହେଁ। ତୁମେ ଯାହା ସାଙ୍ଗରେ ବନ୍ଧୁତା କରିବ ଗୁରୁକୃଷ୍ଣଙ୍କ ଛଡ଼ା, ଯାହା ସାଙ୍ଗରେ ବନ୍ଧୁତା କରିବ ସେଠି କିଛି ଗୋଟେ ଅପରାଧ ଆସିବ ଆସିବ, କାରଣ ବିଭିନ୍ନ ସମାଲୋଚକ ବିଭିନ୍ନ ସ୍ତରର ଲୋକ ଆସି ରହିଛନ୍ତି। ପ୍ରଜ୍ଜଳପବାଦୀମାନଙ୍କର ଅପରାଧଟା ବେଶୀ ହୁଏ, ସେଥିପାଇଁ ଭକ୍ତି ସିଦ୍ଧାସି ଲେଖିଲା ଷଡ଼ପିରି ଭକ୍ତି ବିନଶ୍ୟତି, ଛଟା ଜିନିଷ ଭକ୍ତିକୁ ନଷ୍ଟ କରିଦିଏ। ତା ଭିତରେ କେଉଁଟା ରହିଛି? ଅତ୍ୟାହାର, ଅଧିକା ଭୋଜନ କରିବା, ପ୍ରୟାସ ଅଧିକା ଜିନିଷ ସଂଗ୍ରହ କରିବା ପାଇଁ ଚେଷ୍ଟା କରିବା, ଟଙ୍କା ଅଧିକା ରଖିବି ଭଲ, ଅଧିକା ଜିନିଷ ରଖିବା, ସେଇଟା ଭଲ ନୁହେଁ। ଯେତେ ତୁମେ ଅଧିକା ଜିନିଷ ରଖିବ ତାର କେୟାରିଂ ନେଚର, ତୁମ ପାଇଁ ତା ପାଇଁ ସମୟ ଦେବାକୁ ପଡ଼ିବ। ଅତ୍ୟାହାର ପ୍ରୟାସ ପ୍ରଜଳପ, ତା ଦେହରେ ପ୍ରଜଳପ ଆସିଗଲା, ପ୍ରଜଳପ ନିୟମ ଆଗ୍ରହ, ଆଚାର୍ଯ୍ୟମାନଙ୍କର ନିୟମକୁ ପାଳନ କରିବା କିମ୍ବା ତାକୁ ଛାଡ଼ିକି ଆମେ ଅଧିକା ନିୟମ କରିବା ବା କମ୍ ନିୟମ କରିବା, ନିୟମ ଆଗ୍ରହ, ଜନସଙ୍ଘ, ବହୁତ ଲୋକଙ୍କର ସଙ୍ଗ କରିବା, ଜନସଙ୍ଘ ଲୋ ଲଜ୍ଜ ଲୋଭ ଷଡ଼ବିଲ ଭକ୍ତି ବିନାଶ, ଏଇ ଛଅଟା ଜିନିଷ ଭକ୍ତିକି ବିନାଶ କରନ୍ତି। ତା ଭିତରେ ପ୍ରଜଳପ ରହିଛି ନା, ବିନାଶ ପ୍ରଜଳପ କେମିତି କରିବ? ଏଇଭଳି ଅପରାଧ କରି 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 ତୁମେ ସବୁବେଳେ ନଷ୍ଟ ହେଇଯିବ, ହୃଦୟରେ କିଛି ରହିବନି, ଆଉ ତାର ସନ୍ଦେହ ସମାଲୋଚନା ସବୁକିଛି ତା ହୃଦୟ ଭିତରେ, ତାର ହୃଦୟ ଭିତରେ ସବୁକିଛି ରହିବ, ସେ ସମାଲୋଚକ ହେଇଯିବ, ସନ୍ଦେହବାଦୀ ହେଇଯିବ, ପ୍ରଜଳପ ସବୁକିଛି, ଭକ୍ତି ବିନାଶ ସେତି କହିଥିଲେ, ଭକ୍ତି ବିନାଶ ହେଇଯିବ। ଏ ସନ୍ଦେହ କଥାରୁ ଆସିଥିଲା, ବ୍ରଜବାସୀମାନଙ୍କର କ'ଣ ସନ୍ଦେହ ନଥିଲା କୃଷ୍ଣଙ୍କର ବଚନରେ, କାହିଁ ନଥିଲା? ନା କୃଷ୍ଣ ପରମାତ୍ମା, କୃଷ୍ଣ ଚାହୁଁଛନ୍ତି ନା ସେ କନ୍ଭିନ୍ସ କରିବା ମାନେ ଗୋଟେ ଯିବୁ କରିଦେବେ, ସେ ତାଙ୍କ ସନ୍ଦେହ ଆସିବନି। ଯେମିତି ଗୋଟେ କର୍ମଫଳ ଭୋଗିବାର ଅଛି, ଗୋଟେ ପୁଅଟା ଗୋଟେ ଝିଅକୁ ଦେଖିକି ତାକୁ ହିଁ ବା ହେବି, ତା ବାପା ମନା କରୁଛି, ତା ଭାଇ ମନା କରୁଛି, ତୁ ବାହା ହେବି, ସେ କହିଲେ ମୋତେ ବାହା ହେବି, ତାପରେ କ'ଣ ସେଟା ଆସୁଛି, କିଏ ଆସୁଛି, ତ କିଏ ସାହାଯ୍ୟ କରୁଛି, ତା କର୍ମଫଳଟା ହିସାବ ପରମାତ୍ମା ଦେଖୁଛନ୍ତି, ଏଇଟା ଏତିକି ସୁଖ ଦୁଃଖ ଭୋଗିବ ଏ ଝିଅଟାକୁ ବାହା ହେଲେ, ସେ ଜାଣିଛନ୍ତି ସୁଖ ଦୁଃଖଟା କେତେ ଭୋଗିବ କିଏ ଜାଣିଛନ୍ତି, ଭଗବାନ ଜାଣିଛନ୍ତି, ତାକୁ ବିଶ୍ୱାସଟା ଦେବେ, ସେତିକି ସେତିକି ବିଶ୍ୱାସ ଦେବେ। ଏ ଯେତେ ପ୍ରକାର ଯେଉଁ ଡିଭୋର୍ସ ହେଉଛି ଭଲ ମନ୍ଦ ହେଉଛି, ହିସାବ କରିକି ତ ଆମେ ଦେଖିବା, ପୁରା ପୁରା ବସିକି ବିଚାର କରିକି ଦେଖିବା, ଦୋଷ କାର ନାହିଁ, ଦୋଷ କାର, ସେ ଯିବ ତାର କର୍ମ କରିଛି, ତା କର୍ମ ହିସାବରେ ସେ ଦୁଇ ଜଣ ଲଭ୍ ଲଭ୍ ମ୍ୟାରେଜ୍ କରୁଛନ୍ତି, ବିବାହ ହେଉଛନ୍ତି, ତାଙ୍କ ବିଶ୍ୱାସ ଲାଗୁଛି ବୋଲି ବିବାହ ହେଉଛନ୍ତି ନା, ଆଉ ପୁଣି କେତେ ଦିନ ଯିବ ଦେଖିବ, ତାଙ୍କ ଭିତରେ ସନ୍ଦେହ ଆସିବ, କାହିଁକି ଆସିଲା ନା, ତା କର୍ମଫଳ ଦୁଃଖ ଭୋଗୀ ଆସେ, ଯେତେଦିନ ସୁଖ ଭୋଗୀ ଆଣିଥିଲା ସରିଗଲା, ବର୍ତ୍ତମାନ ଦୁଇ ଜଣ ତାଙ୍କର କର୍ମଫଳ ମ୍ୟାଚ୍ ହେଇଛି, ସେମ୍ ପର୍ସେଣ୍ଟ ସୁଖ ଭୋଗୀ ନେଲା, ବର୍ତ୍ତମାନ ସେମ୍ ପର୍ସେଣ୍ଟ ଦୁଃଖ ଭୋଗୀ, କି ଯେ ଡିଭୋର୍ସ କରିଦେଇକି ଯେ ସ୍ୱାମୀ ଖୁସିରେ ରହିଯାଉଛି, ସ୍ତ୍ରୀ ଖୁସି ନାହିଁ, ତା କର୍ମଫଳ ହିସାବରେ ତାଙ୍କ ଭୋଗା ଭୋଗୀ ହେବେ, ଆଉ ସେ ବିଶ୍ୱାସଟା କାହିଁକି ଆସିଲା, ସନ୍ଦେହଟା କାହିଁକି ଆସିଲା, ତା କର୍ମଫଳ ହିସାବରେ ପରମାତ୍ମା ଦେବେ, କନେକ୍ଟ ହେଇକି ରହିଛି ନା। ଯେ ତୁମେ ବିଷୟ ବିଚାର କରିଦେଇ କେମିତି ଏ ଲୋକଟା ଏତେ ବିଶ୍ୱାସ କରୁଥିଲା ଆଗରୁ, କେମିତି ବିଶ୍ୱାସ କରୁ, ପରମାତ୍ମା ଜଣେଇଦେବେ ତା କର୍ମଫଳ ଭୋଗିବାର, ତାର ହୃଦୟରେ ସେଭଳି ପ୍ରକାର ବିଶ୍ୱାସ ତିଆରି ହବ ସେଭଳି। ତେଣୁ ଯେଉଁ ସନ୍ଦେହଟା ଯେଉଁ ସୃଷ୍ଟି ହେଉଛି ଗୋଟେ ଜୀବ ଜୀବ ଭିତରେ ଯେଉଁ ସୃଷ୍ଟି ରହୁଛି, ତାର ସଂସ୍କାର ଉପରେ, ଏଇଟା ପୂର୍ବର ସଂସ୍କୃତି ଉପରେ, ତା ପୂର୍ବର ସଂସ୍କାର ଉପରେ ବା ସ୍ୱୀକୃତି ଉପରେ ନିର୍ଭର କରେ। ସେଥିପାଇଁ ସେ ଲେଖିଥିଲେ ନା, ବିଶ୍ୱାସ ନୈବ ଜାୟତେ ଅଶୁଳ୍ପ ପୁଣ୍ୟମ ବତାମ ରାଜନ, ବିଶ୍ୱାସ ନୈବ ଜାୟତେ, ବିଶ୍ୱାସ ଜୀବନୀ ମାନେ କ'ଣ, ସନ୍ଦେହ ରହିଲା, ମହାପ୍ରସାଦ ଭଗବାନଙ୍କର ଗୋବିନ୍ଦ ଭଗବାନ କୃଷ୍ଣ ତାଙ୍କର ନାମ ଆଉ ବୈଷ୍ଣବ ଅଶୁଳ୍ପ ପୁଣ୍ୟମ ବତାମ ରାଜ, ଯେଉଁମାନଙ୍କର ପୁଣ୍ୟ ଅଳ୍ପ ବିଶ୍ୱାସ ନୈବ ଜାୟତେ, ସେମାନଙ୍କର ସନ୍ଦେହ ରହିବ। ଆଉ ଯିବ ପୁଣି ସନ୍ଦେହଟା ତ ରହିଛି, ପୁଣି ତ ବିଦୂରିତ ହବ କେମିତି, ଦୂରଟା ହବ କେମିତି, ପୁଣି ଜଣେ ପ୍ରଶ୍ନ କରି ମୋର ସନ୍ଦେହ ରହିଛି ଦୂର ହବ କେମିତି, ସେଥିପାଇଁ ଉପାୟ ଦେଇଦେଲେ, ତଦ ବିଧି ପୁଣି ବାହାତେନ ପରି ପ୍ରଶ୍ନେନ ସେବା, ସନ୍ଦେହ ତୁମକୁ ଆଉ ଭଗବାନ ଆନ୍ସର ଦେବେନି, ତୁମ ଭଗବାନ କ'ଣ ଆନ୍ସର ଦେବେ, ତୁମ ହୃଦୟରେ ଭଗବାନ ଆନ୍ସର ଦେଲେ ବି ତୁମେ ବୁଝିପାରିବନି, ତୁମେ ଯେତେବେଳେ ଭଗବାନ କହୁଛ ତୁମେ ଭାବୁଛ ଏଇଟା ଆମ ମନରୁ ଆସୁଛି, ଯେତେବେଳେ ମନରୁ ବିଚାର ଆସୁଛି ସେ ତୁମେ କ'ଣ କହୁଛ, ଭଗବାନ ଜୀବ ଡିସ୍କ୍ରିମିନେଟ୍ କରିପାରିବନି, ପାର୍ଥକ୍ୟ କ'ଣ ଜାଣିପାରିବନି, ଭଗବାନ କହୁଛନ୍ତି କି ମନ କହୁଛି, ଯେଉଁଟା ମନ କହୁଛି ସେଇଟା ସେ ଭାବୁଛି ଭଗବାନ କହିଲେ, ଯେଉଁଟା ଭଗବାନ କହୁଛନ୍ତି ଏତେ ରହିଲା, ତା ସନ୍ଦେହଟା ଦୂରୀଭୂତ କେମିତି ହେବ, ସେଥିପାଇଁ ସେ କହିଲେ ଜ୍ଞାନ ଲାଭର ପନ୍ଥା, ଯେଉଁ ଭଗବାନ କହିଲେ ଯେଉଁ ତଦ୍ ବିଧି ପ୍ରଣୀ ପାହାତିଏନ ପରିପ୍ରଶ୍ନେନ ସେ ଭୟା ଉପଦେଖ୍ୟନ୍ତି ଜ୍ଞାନୀ ଜ୍ଞାନୀ ନା ତତ୍ତ୍ୱଦର୍ଶୀ, ତତ୍ତ୍ୱଦର୍ଶୀ ତାଙ୍କ ପାଖରେ ତୁମକୁ ଶରଣାଗତ ହେବାକୁ ପଡ଼ିବ। ପୁଣି ଆସିଗଲା ସେ କଥା, ସନ୍ଦେହ ବିଦୃତ କରିବାକୁ ଗଲେ ସେଠିକି ଯିବାକୁ ପଡ଼ିବ, ତାଙ୍କର ସେବା କରିବାକୁ ପଡ଼ିବ। ତାପରେ ପ୍ରଶ୍ନ ପଚାରିବ, ସେ କୃପା କରିକି ଯେତେବେଳେ କହିବେ କିଛି ସେ ଶକ୍ତି ଦ୍ୱାରା, ଏଣୁ ତାଙ୍କର ଶରଣାଗତ ହେଇଥିବ, ସେବା କିଛି କରିଥିବ, ସ୍ୱୀକୃତି ପାଇଥିବ, ଏବଂ ତାଙ୍କର କରୁଣା ଦ୍ୱାରା ତୁମର କିଛି ସନ୍ଦେହ ବିଦୃତ ହେବ। ବିଶ୍ୱାସ ଗୋଟେ ନ୍ୟାଚୁରାଲ ଜିନିଷ, ଜବରଦସ୍ତି ତୁମେ କାହା ଉପରେ ବିଶ୍ୱାସ ଲଦି ପାରିବନି କି ଆଉ କରିପାରିବନି। ବିଶ୍ୱାସଟା ଗୋଟେ ସ୍ୱାଭାବିକ ଜିନିଷ, ବାପା ବି ପୁଅକୁ ବିଶ୍ୱାସ କରୁନି, କାହିଁକି ବିଶ୍ୱାସ କରୁନି ତ କିଏ କହିବ, ଗୋଟେ ମୋର କାହିଁ ବିଶ୍ୱାସ ହଉନି ଏଟା କିଏ କହିବ, ଗୋଟେ ସ୍ୱାଭାବିକ ଜିନିଷ। ସେଇଟା କେବଳ କିଏ ଦେଇପାରିବେ, ପରମାତ୍ମା ଭଗବାନ କୃଷ୍ଣ ଯିଏ ହୃଦୟ ଭିତରେ ଅଛନ୍ତି, ନହେଲେ କେବେ ହେଇପାରିବେ। କର୍ମୀ ଜୀବନରେ ଦେଖିବା ଯେମିତି ଯୋଗୀମାନେ ଅଛନ୍ତି, ଧର୍ମ ଧର୍ମ ପଥରେ ବି ଆମେ ଦେଖିବା ଯୋଗୀମାନେ ଅଛନ୍ତି, ହଟ ଯୋଗୀମାନେ, ତାଙ୍କ ଭକ୍ତି ଉପରେ କହିଲେ ବିଶ୍ୱାସ କରିବା ପାଇଁ ସେ କରିବେ କେବେ, ସେ କିଛି ହେବେନି। ଯୋଗ ଏଇଟା କ'ଣ, ଏଗୁଡ଼ା କିଛି ନାହିଁ, କ'ଣ ହରେକୃଷ୍ଣ କରୁଛନ୍ତି, କ'ଣ ଗୁଡ଼ା ଏଇଟା ମାରୁଛନ୍ତି, କ'ଣ ଏଇଟା ବେକର ମାଳି ପକେଇଛନ୍ତି, ଏଇଟା କ'ଣ, ଯୋଗୀ ଗୁଡ଼ା କେବେ ବିଶ୍ୱାସ କରିବେନି ନା କିଛି ନାହିଁ, ଏଇଟା ଭ୍ୟାଲୁଲେସ୍ ଜିନିଷ। ଗୋଟେ କାଠ ଭାଷଣ ରଖି ପୂଜା କରୁଛନ୍ତି, ଲକ୍ଷ ଲକ୍ଷ ଟଙ୍କା କୋଟି କୋଟି ଟଙ୍କାର ମନ୍ଦିର ତିଆରି କରୁଛନ୍ତି, ସେ କେବେ ବିଶ୍ୱାସ କରିବେନି। ଯେଉଁଟା ଯେଉଁମାନେ ଦେଶ ସେବୀ, ଯେଉଁମାନେ ଲୋକ ସେବା କରୁଛନ୍ତି, ସେମାନେ କେବେ ଭଗବାନଙ୍କୁ ବିଶ୍ୱାସ କରିବେନି। କାଠ ଭାଷଣ କ'ଣ ପୂଜା କରିବେ, ମନୁଷ୍ୟକୁ ପୂଜା କର, ସେ କେବେ ଭଗବାନଙ୍କୁ ପୂଜା କରିବେନି, ଭକ୍ତି କେବେ ବିଶ୍ୱାସ କରିବେନି, ସେ କେବେ କରିବେନି। ତାର କାହିଁକି ବିଶ୍ୱାସ ଆସୁନି, ତାଙ୍କର ଏ ଜିନିଷ କାହିଁକି ଆସୁନି, ତା ନାହିଁ ପୁଣ୍ୟ ନାହିଁ, ବ୍ୟାଙ୍କ ବାଲାନ୍ସ ନାହିଁ, ସେ କରିପାରିବେନି। ସ୍ୱଳ୍ପ ପୁଣ୍ୟ ବଦାମ ସେମାନେ କରିପାରିବେନି। ଏଇଟା ଟପ୍ମୋଷ୍ଟ ଜିନିଷ, ଭକ୍ତିମାନେ କ'ଣ ସବୁ ସରିଲା ପରେ ଜଣେ ଜନ୍ମ କ'ଣ, ସେ ଶ୍ଳୋକଟା ପୁରାଣ ଦେଶ ଶ୍ଳୋକ ରହିଲା, ସହସ୍ର ଜନ୍ମର ପୁଣ୍ୟ ବଳରେ ଜଣଙ୍କ ମୁଖରେ ଗୋବିନ୍ଦ ନାମ ଆସେ। ଏମିତି ଜଣେ ଭଗବାନଙ୍କ ନାମ କରିବାକୁ କେହି ଭଲ ପାଇବନି, କେବେ ବି ତା ମୁଖରେ ଉଚ୍ଚାରିତ ହେବନି। କୃଷ୍ଣ ହଜାର ହଜାର କଥା କହୁଛି, ଭଗବାନଙ୍କ ନାମ କହିବନି, ତାକୁ ଭଲ ଲାଗିବନି। ସେ ଲୋକ ଅଛନ୍ତି ତାଙ୍କୁ କହିବ ହରେ କୃଷ୍ଣ, ସେ କହିବ ଓମ୍, ତାକୁ କୃଷ୍ଣଟା ଯେମିତି ଲାଗିବ କଷ୍ଟ, ସେ କହିବନି। ଭଗବାନଙ୍କ ନାମ ସମସ୍ତେ କହିପାରିବେନି। ତୁମେ ସେ ଯେଉଁ ଅଲଗା ସଂସ୍ଥାର ଲୋକ ଅଛନ୍ତି, କହୁନ ହରେ କୃଷ୍ଣ, ସେ କହ ଜୟ ଗୁରୁ, ସେ ହରେ କୃଷ୍ଣ କହିପାରିବେ। ଭଗବାନଙ୍କ ନାମ ଉଚ୍ଚାରଣ କେତେ ସହଜ ଜିନିଷ ତ ଭାବନି, ବାହାର ଲୋକ କଥା କ'ଣ କହୁଛ, ଆମେ ନିଜ ଭକ୍ତ ହେଇଯିବା, ତୁମେ ନିଜେ ଚିନ୍ତା କରୁନା ନାମ କରିବା ସହଜ ହେଇ କଷ୍ଟ, ନାମ କଲା ବେଳେ ଆନନ୍ଦ ଲାଗୁଛି ନା, ନାମରେ ଗୋଟେ ପ୍ରୀତି ଆସୁଛି ନା କ'ଣ ଆସୁଛି, ଏତେ ସହଜ ନାହିଁ, ଆବସଲ୍ୟୁଟ୍ ଜିନିଷ ନା। ଏସବୁ ସ୍ୱୀକୃତି ସହିତ କନେକ୍ଟେଡ୍ ହେଇକି ରହିଛି, ପୂର୍ବର ସ୍ୱୀକୃତି ସହିତ। ସେଥିପାଇଁ ଯୋଗୀ ଗୁଡ଼ା କେବେ ସେ ବିଶ୍ୱାସ କରିବେନି, ଜ୍ଞାନୀ କେବେ ବିଶ୍ୱାସ କରିବେନି, ସେ ବ୍ରହ୍ମା ଉପାସନା କରିବ, ଭଗବାନଙ୍କୁ ଧ୍ୟାନ କରିବ, ଚିତ ଚିତ ଭକ୍ତି କ'ଣ, ତାଙ୍କ ପାଇଁ ଭକ୍ତି ଗୋଟେ କଳ୍ପନାର ଜିନିଷ, ଆଉ ଭକ୍ତି ହେଉଛି ଭାବକତା। କର୍ମୀ ଜ୍ଞାନୀ ଯୋଗୀ ଦେଶ ସେବୀ ଯେଉଁମାନେ ସବୁ ରହିଛନ୍ତି, ଲୋକବାଦୀ ରାଜନୈତିକ ନେତା, ଏମାନଙ୍କ ପାଇଁ ଭକ୍ତି ହେଉଛି, ଏମାନେ ଗୋଟେ ଭାବୁକମାନଙ୍କର କାର୍ଯ୍ୟ, ନାଚିବା, ଗୋଟେ ଘର ଛାଡ଼ିଦେବା, ଗୋଟେ ନାଚିବା, କୀର୍ତ୍ତନ କରିବା, ଏସବୁ କ'ଣ ଭକ୍ତି, ଚୁପଚାପ କରିବ, ଠାକୁର ଡାକିବ, ଭକ୍ତି ଗୋଟେ ଥିଲେ ହେଲା ନା, ଲୋକମାନେ କୁହନ୍ତିନି ଭିତରେ ଗୋଟେ ଭକ୍ତି ଥିଲେ ନା, ଏଇଟା କ'ଣ ଗୋଟେ ଲୋକ ଦେଖିଣା, ତାକୁ ଏଇଟା ସବୁ କିଛି ଭାଲୁନି। ଆଉ କ'ଣ ଭକ୍ତିଟା କୁହ, ଯେ ଭିତରେ ଅଛି ତୁମର କ'ଣ ଅଛି, ଯଦି ନାଚିବା, ଗାଇବା, ପୂଜା କରିବା, ସେବା କରିବା ଭକ୍ତିରେ, ତାହେଲେ କ'ଣ କୁହ, କ'ଣ ତୁମର ଭକ୍ତି, ଚା ଖାଇବା ଭକ୍ତି, ଟଙ୍କା ରୋଜଗାର କରିବା ଭକ୍ତି, ଭକ୍ତିଟା କ'ଣ କୁହ, ତାହେଲେ ନା ଭିତରେ ଅଛି, କ'ଣ ସେଟା ଭିତରେ ଅଛି, ଭିତରେ ଯେଉଁ ଭକ୍ତିରେ ଅଛି କ'ଣ ଅଛି, ଭିତରେ ଭକ୍ତି କ'ଣ ତୁମେ କରୁଛ ଭିତରେ, ଯେ ଭିତରେ କାମ କରେ ତାର ବାହାରଟା ଭଲ, ଯାର ଭିତରଟା ସଫା ତାର ବାହାର, ତୁମର କ'ଣ ସଫା ହେଇଛି କୁହ। ଆଉ ସେମାନଙ୍କୁ ଯୁକ୍ତି କରି ତୁମେ ପାରିବନି, ସେଥିପାଇଁ ତାଙ୍କ ସାଙ୍ଗରେ କେବେ ଯୁକ୍ତି କରିବନି, ସେଇଟା ତାଙ୍କର ବିଶ୍ୱାସ କିଛି ନାହିଁ, ଅନ୍ଧ ଗୁଡ଼ାଏ ଅନ୍ଧ, ସେମାନେ ସବୁ ଅନ୍ଧ, ତାଙ୍କୁ କିଛି କେବେ ବୁଝେଇ ପାରିବେନି। ସ୍ୱୀକୃତିଟା ନାହିଁ, ଏଇ କେହି ଯେଉଁ ବାବା ମାନେ ସବୁ ଜେଲ୍ରେ ପୋଷ, ତାଙ୍କ ଚେଲା ଏବେ ବି ତାଙ୍କୁ ପୂଜା କରୁଛନ୍ତି ନା ନାହିଁ, କେବେ ବି ତାଙ୍କୁ ସେ ଛାଡ଼ିବେନି, କହିଲା ନାହିଁ ସେ ଭଗବାନ ନା, ଆଉ ମିଛରାମ ବାବାକୁ ଫସି ଦେଇଛନ୍ତି, ୟାକୁ କରିଦେଇଛନ୍ତି, ତାକୁ କରିଦେଇଛନ୍ତି, ଯେତେ ଜଣ ବାବାଙ୍କ ନାଁ କେସ ତାଙ୍କ ଫଲୋର ଏବେ ବି ଅଛନ୍ତି, ତୁମେ ଭାବନି, ପୁଣ୍ୟ ନଥିଲେ ସେଇଟା କ'ଣ ହବ। ଆଉ ଭକ୍ତି ଯୋଗୁଁ ଚାଲିଲା ପରେ ବି ଗ୍ରେଟ୍ସ ରହିଲା, ଭକ୍ତିରୁ ବି ସେଇଆ, ସେମାନଙ୍କର ତ ନାହିଁ ଟୋଟାଲ, ସେମାନେ ଭକ୍ତିକି ବିଶ୍ୱାସ କରୁନାହାନ୍ତି। ଆମର ଯେତିକି ଅଛି ଆମେ ଭକ୍ତିକି ଆସିଛେ, ଆମର ଭକ୍ତିର ଭକ୍ତିର୍ମୁଖୀ ସୁକୃତି ହିସାବରେ ବିଶ୍ୱାସ ଆସିବ, ସେଥିପାଇଁ ସେ ଲେଖିଲେ ସ୍ୱରୂପ ପୂର୍ଣ୍ଣ ତମର ଜଣେ ବିଶ୍ୱାସ ନେବେ ଯାଏ। ତୁମେ ଭାବନି ତୁମେ ପୂର୍ଣ୍ଣ ବିଶ୍ୱାସ କରିନବ, ଗୋଟେ ଗୁରୁଙ୍କର 5-10 କୋଟି ଚେଲା ଅଛନ୍ତି, ସବୁ ସବୁ ଶିଷ୍ୟ ଗୁରୁଙ୍କୁ ଗୋଟେ ଦୃଷ୍ଟିରୁ ଦେଖୁନାହାନ୍ତି, ତାଙ୍କର ବିଶ୍ୱାସ ନାହିଁ, ଗୁରୁଙ୍କର ବଚନ ଗୋଟେ ଦେଖୁନାହାନ୍ତି, ଭଗବାନଙ୍କୁ ସମସ୍ତେ ସେମାନେ ଦୃଷ୍ଟିରୁ ଦେଖୁନାହାନ୍ତି। ବାହାର ଲୋକ ଆସି ଭଗବାନଙ୍କ ଆଗରେ କାନ୍ଦିକି ଯାଉଛନ୍ତି, କିନ୍ତୁ ମନ୍ଦିର ଥିବା କେବଳ ଭକ୍ତ କେବେ ଭଗବାନଙ୍କ ଆଗରେ କାନ୍ଦି ପାରିବନି। ଦେଖ ତ ପରୀକ୍ଷା କରିକି ତାର ବିଶ୍ୱାସ ହିଁ ନାହିଁ ଭଗବାନ ଏଠି ଅଛନ୍ତି ବୋଲି, ପ୍ରଭୁ ଏଠି ଅଛନ୍ତି ବୋଲି। ବାହାର ଲୋକଙ୍କର ବିଶ୍ୱାସ ଅଛି ଯେ ଭଗବାନ ଏଠି ପୂଜା ହେଉଛନ୍ତି, କି ଯିଏ ମନ୍ଦିର ରହିଛି ସେ କେବେ ଜାଣିପାରିବନି, ସିଏ ଭାବୁଛି ମୋ ଭାଗ୍ୟଟା ମୁଁ ତିଆରି କରିବି ବାହାରେ, କ'ଣ ଗୋଟେ କରିଦେଲା ମୋ ଭାଗ୍ୟ ତିଆରି ହେବ, ଏଇଟା କରିଦେଲେ ମୋ ସମସ୍ୟାର ସମାନ। ସେ ଭୁଲିଯାଇଛି ଗୋଟେ ପଏଣ୍ଟ, ମିସ୍ କରିଦେଉଛି ଯେ ଭଗବାନ ଏଠି ଅଛନ୍ତି। ଏସବୁ ରିଆଲାଇଜେସନ୍ ଜିନିଷ। ସବୁବେଳେ ଆମେ କର୍ମୀ ବିଚାର ତାରା ଦେଖିଲେ ବି ହେବନି, କର୍ମୀଙ୍କର ବହୁତ ମାଇନସ୍ ପଏଣ୍ଟ ରହିଛି, କିନ୍ତୁ ବହୁତ ପ୍ଲସ୍ ପଏଣ୍ଟ ରହିଛି। କାହିଁକି ପ୍ଲସ୍ ପଏଣ୍ଟ ରହିଛି? ସଂସାରରେ ସେମାନେ ପେଶୀ ହେଉଛନ୍ତି, ତାଙ୍କର ବହୁତ ଭୌତିକ ଅସୁବିଧା ରହିଛି, ଆଉ ସେମାନେ ଏତେ ବ୍ୟାକୁଳ ଭଗବାନ ଡାକୁଛନ୍ତି, ପରମାତ୍ମା ତାଙ୍କୁ କିଛି ବୁଦ୍ଧି ଦେଉଛନ୍ତି, ସେଥିପାଇଁ ତାଙ୍କର କେତେଟା ବିଶ୍ୱାସ ରହିଛି। ଯେମିତି କର୍ମୀ ଲୋକ ତୁମେ ଦେଖିବ, ଯେଉଁ ଯେତେ ପାତ୍ର ଟଙ୍କା ଭଲ ମନ୍ଦ ମଦ ଖାଆନ୍ତୁ ଯାହା କରନ୍ତୁ, ଜଗନ୍ନାଥଙ୍କ ରଥଯାତ୍ରା ଦିନ ସେ ଆସି କ'ଣ କରିବେ? ଠିକ ଠେଲିବେ, ସେ ଠେଲିବେ, ତାଙ୍କର ବିଶ୍ୱାସ ଅଛି ଆଜି ରଥଯାତ୍ରା ନା, ଆଜି କଲେ ଠାକୁର, ଲୋକଙ୍କର ଅଛି ନା ବିଶ୍ୱାସ କିଛି। ଯେତେ ସେ ଖରାପ ଲୋକଟା ହେଇଥିବ ସେ ଆସିବ। କିଛି ଲୋକ ଅଛନ୍ତି ଯେଉଁ ଆକ୍ସିଡେଣ୍ଟ ଫାକ୍ସିଡେଣ୍ଟ ହେଇଯିବ, ତାଙ୍କର କାମ ହେଲା କେବଳ ଲୋକମାନଙ୍କୁ ନେଇ ମେଡ଼ିକାଲକୁ ନେଇକି ଯିବା, ତାଙ୍କ କାମକୁ ଛାଡ଼ିଗଲା ନା, ଲୋକଟା ଅସୁବିଧାରେ ପଡ଼ିଛି। ଆଉ ଗୋଟେ ଲୋକ ଆସି ଦେଖିବ, ହଁ ତା ପଡ଼ିଥାଉ ଚାଲ ଯିବ, ତାହେଲେ ପୋଲିସ ଡାକିଦେ। ଏଇଟା ସବୁ ଗୋଟେ ଲୋକର କାହିଁକି ଏତେ ଆଫେକ୍ସନ୍ ଆସୁଛି, ଆଉ ଗୋଟେ ଲୋକ କାହିଁକି ଗୋଟେ ଓଭରଲୋକ କରି ପଳାଉଛି? ଏସବୁ ପୁଣ୍ୟର ତାରତମ୍ୟ ହିସାବରେ, ଭକ୍ତିର ସେମିତି ତାରତମ୍ୟ ରହିଛି। ସାଧୁ ଗୁରୁ ବୈଷ୍ଣବ ଆଚାର୍ଯ୍ୟ ଭଗବାନଙ୍କର ନାମ ଭାଗବତ ଆଙ୍କ ଉପରେ ଯେଉଁ ବିଶ୍ୱାସ, ତୁଳସୀ ଆଙ୍କ ଉପରେ ଯେଉଁ ବିଶ୍ୱାସ ସ୍ଥାପନ କରିବା, ଏଇଟା ପୂର୍ବର ସ୍ୱୀକୃତି ଉପରେ ନିର୍ଭର କରେ। ଆଉ ଯଦି ସେଇଟା ଆସୁନି, ଆମେ ଶ୍ରବଣ କାହିଁ କରୁଛେ? ଆମେ ଶ୍ରବଣ ଭାଗବତ ଏହା କହୁଛନ୍ତି, ଆସୁନି ମାନେ ତୁମେ ଜାଣିବ କେମିତି ମୋର, ଆମେ କ'ଣ ଭାବୁଛୁ ମୋର ଯେତିକି ବିଶ୍ୱାସ ସେଇଟା ହେଉଛି ଏନଫ୍? ଶ୍ରବଣ କରିକି ଆମେ ଜାଣିବା ଭାଗବତର ଷ୍ଟାଣ୍ଡାର୍ଡ ହେଉଛନ୍ତି ଏହା, ତାହେଲେ ଆମେ କ'ଣ କରିବା ସେଇଠୁ? ଆରେ ମୋର ସ୍ୱୀକୃତି କିଛି କମ୍ ଅଛି ନା, ମୋର ବିଶ୍ୱାସ ଗୋଟେ କାହିଁକି ଆସୁନି? ଯଦି ଭଗବାନ ଚୈତନ୍ୟ ମହାପ୍ରଭୁ କହିଲେ ହରେର ନାମ ହରେର ନାମ ହରେର ନାମ ହିଁ କେବଳ, ମହାପ୍ରଭୁ ଏଇଟାକୁ ଏ ଶ୍ଳୋକକୁ ବାରମ୍ବାର କହିଲେ, ପୁରାଣ ଶ୍ଳୋକ ବୃତ ନାରୀଥିଲେ ପୁରାଣ ଶ୍ଳୋକ, କେବଳ ଆଉ କିଛି ଆଶ୍ରୟ କରିବା ଦରକାର ନାହିଁ, ହରିନାମ ହିଁ ସର୍ବସ୍ୱ, ଏଇ ବିଶ୍ୱାସଟା ଆମର ରହିବା ଦରକାର, ହରିନାମ ହିଁ ମୋର ଭାଗ୍ୟକୁ ବଦଳେଇବେ। ଏ ବିଶ୍ୱାସଟା ଜଣଙ୍କର କାହିଁକି ଆସୁଛି, ଜଣଙ୍କର କାହିଁକି ଆସୁନି, ତାକୁ ତା ଉତ୍ତର କିଏ ଦେବ? ସେଇ ନାମ ଗ୍ରହଣ କରୁଛନ୍ତି, ସେଇ ଦୀକ୍ଷା ଗ୍ରହଣ କରିଛନ୍ତି, ନାମ ପରିବର୍ତ୍ତନ ହେଇଛି, ମହାପ୍ରସାଦ ପାଉଛନ୍ତି, ତିଳକ ଧାରଣ କରୁଛନ୍ତି, କଥା ବି ଶୁଣୁଛନ୍ତି, ଜଣଙ୍କର ବିଶ୍ୱାସ ଆସୁଛି, ଜଣଙ୍କର ଆସୁନି କାହିଁ, ତାର କ'ଣ ଉତ୍ତର କିଏ ଦେଇପାରିବ? ମାନେ ଜଣଙ୍କୁ ପରମାତ୍ମା ସାହାଯ୍ୟ କରୁଛନ୍ତି, ଆଉ ଜଣଙ୍କୁ କାହିଁ ସାହାଯ୍ୟ କରୁନାହାନ୍ତି, କାହିଁ ସେ ଉନ୍ମୁଖୀ ନୁହଁ, ତାର ମନୋଭାବଟା କ'ଣ ପରମାତ୍ମା ଜାଣିଦେଉଛନ୍ତି। ଜୀବ ତ କର୍ମଫଳ ସହିତ ସବୁ ଲିଙ୍କ ହେଇକି ରହିଛି ନା, ପୂର୍ବରୁ ତାର କର୍ମଫଳଟା ଏତେ ଖରାପ, ତାର ଗୋଟେ ବିଶ୍ୱାସ ଆସୁନି, ସେଥିପାଇଁ ଫୋର୍ସଫୁଲି ଏନଗେଜ୍ କରାଯାଏ, ଭକ୍ତି ଯୋଗରେ ଜବରଦସ୍ତି ଲଗାଯାଏ, ଭକ୍ତି ଯୋଗରେ ସେ କରୁଣୀ ଛାଡ଼ି ଦିଅ, ନା ନା ଏ ପ୍ରିନ୍ସିପଲ କବୁ କରାଯିବ, ତାକୁ ବାହାର କରିଦିଅ ବରଂ, ସେ ପଳାଉ, କାହିଁକି ତାକୁ ଏଠି ଆସିଛି ମାନେ କ'ଣ, ତାର କିଛି ସ୍ୱୀକୃତି ଆସିବା ଦରକାର। ସେ ଯଦି ଆସିକି ତା ମନ ହିସାବରେ ଚାଲିବ, ତା ଲାଭ କ'ଣଟା ହେବ? ତାର ତ କିଛି ଲାଭ ହେବନି, ସେଥିପାଇଁ ଭକ୍ତି ଯୋଗରେ ଫୋର୍ସଫୁଲି କରାଯାଏ ସବୁ ଜିନିଷ ପ୍ରଥମ, କାରଣ ତାର ବିଧି ଭକ୍ତିରେ କ'ଣ ସବୁ ବଳପୂର୍ବକ ବୁଦ୍ଧିପୂର୍ବକ କରିବାକୁ ପଡ଼ିବ, ଜବରଦସ୍ତି କରିବାକୁ ପଡ଼ିବ, ନକଲେ ସେ କରିବନି। ଜଣେ ମଙ୍ଗଳାରତୀ ଆସୁନି ଉଠୁନି, ତାକୁ ଉଠେଇବାକୁ ପଡ଼ିବ, ତୁମେ କହିବ ନା ନା ସେ ଶୋଉଛି ଶୋଉ, ମୋର ଯେତେବେଳେ ଠାକୁର ନାମ ଡାକିବି ଉଠିବାର ରାତିରେ କ'ଣ ଅଛି? ନାହିଁ, ତୁମକୁ ଉଠିବାକୁ ପଡ଼ିବ, ସେ ସେବା କରୁନା, ତାକୁ ଫୋର୍ସଫୁଲି ଏଟା କରିବାକୁ ପଡ଼େ, କାହିଁକି ତାର ଇଏ ସିଏ ବିରୋଧ ଭାବୁଥିବ, କିନ୍ତୁ ଏଇଟା କରିବା ଦ୍ୱାରା ତାର କ'ଣ ଲାଭ ହବ? ତାର ସ୍ୱୀକୃତି କିଛି ମିଳିଯିବ, ସେ ସ୍ୱୀକୃତି ମିଳିଗଲେ ସେ ଉନ୍ମୁଖ ଅବସ୍ଥାକୁ ଆସିବ, ସେ ବୁଝିପାରିବ ହଁ ଏଠାରେ ଲାଭ ଅଛି। କାହାକୁ ଗୋଟେ କରିବା ପାଇଁ କିଛି ଭଲ ଲାଗେ ନା, କେହି ଗୋଟେ ଅଫିସର ବି ଚାହୁଁନି କିଛି କରିବା ପାଇଁ, ଅଫିସର ଦେଖ ପିଅନ ଯାଇକି ସବୁ କାମ କରିକି ଆସୁଛି, ବା ଗୋଟେ କ୍ଲର୍କ ଯାଇକି ଦିନମାନ ବସିକି ଇଏ ବ୍ୟାଙ୍କର ଯେଉଁ ଅଫିସର ଅଛନ୍ତି ସେ କ'ଣ କରୁଛନ୍ତି? ବସିଛି ନା ନା ଏସିରେ, ଏମାନେ ଷ୍ଟାଫ୍ ମାନେ ସବୁ ପେପର ଭଲ ମନ୍ଦ ଏଇ ଖାଲି ସାଇନ୍ ମାରୁଛି, ବ୍ୟାଙ୍କ ଅଫିସର ବି କ'ଣ ଚାହୁଁଛି? ମୁଁ ଯଦି ଘରେ ରହନ୍ତି ଖାଲି ଅନଲାଇନ୍ରେ କାମ ହେଇଯାଏ ସିଏ ବି ଆହୁରି ଭଲ ନା, ସିଏ ଆସିବା ପାଇଁ ଭଲ ପାଉଛି, ଦେଖ ସେମାନେ ଅଧିକା କାମ କରୁଛନ୍ତି, ଆକୁ ଅଧିକା ଫାସିଲିଟି ଦିଆଯାଉଛି, ଟିକେ ଏସି ରୁମ୍ରେ ବସିଗଲେ ସାଇନ୍ ମାରିବ କିଛି ଗୋଟେ ଜିନିଷ ଦେଖିବ, ସେତିକି ବି ସେ ଚାହୁଁନି। କିନ୍ତୁ ଗଭର୍ଣ୍ଣମେଣ୍ଟ କ'ଣ କରୁଛି, ନାଇଁ ତୁମେ ଯିବାକୁ ପଡ଼ିବ, ଯେମିତି ସ୍କୁଲ ମାଷ୍ଟର ମାନଙ୍କୁ କ'ଣ କରୁଛି ବର୍ତ୍ତମାନ, ଯିବାକୁ ପଡ଼ିବ ତୁମେ, ପଇସା ନେଉଛ, ତୁମେ ଯିବାକୁ ପଡ଼ିବ, ନା ଏଇଟା କରିଦେଲେ ପୁଣି ଭବିଷ୍ୟତରେ କିଛି ଗୋଟେ ହେଇଗଲେ ଏମାନେ ସବୁ ଘରେ ରହିବେ। ମେଟେରିଆଲ ଲ ବି ସେମିତି ଅଛି, ସ୍ପିରିଚୁଆଲ ଲ ସେମିତିକା, ବୁଦ୍ଧିପୂର୍ବକ ବଳପୂର୍ବକ ଜଣଙ୍କୁ ଜବ ଲଗେଇବାକୁ ପଡ଼ିବ, କାହିଁକି ନକଲେ ତାର ସ୍ୱୀକୃତିଟା ଆସିବନି, ଆଉ ତା ସ୍ୱୀକୃତି ନହେଲେ ସେ କିଛି କେବେ କୃଷ୍ଣ ଅନୁମତି ହେଇପାରିବନି କି ବୁଝି ବି ପାରିବନି, ବୁଝି ନପାରିଲେ ତା ଭିତରେ ଯେତିକି ରହିଥିଲା ସେୟା ରହିଲେ, ସନ୍ଦେହଟା ଯେମିତି ରହିଛି ସେମିତି ରହିବ, ଏ ସ୍ୱୀକୃତିରେ ପଢ଼ୁନି ନା, ସ୍ୱୀକୃତି ନ ପଡ଼ିଲେ ସେ ବୁଝିବ କେମିତି ଜିନିଷ, ଆଉ ଉନ୍ମୁଖୀ ହବ କେମିତି, ପ୍ରାର୍ଥନା କେମିତି କରିବ, ତା ବ୍ୟାଙ୍କ ବାଲାନ୍ସଟା କେଉଁଠୁ ଆସିବ କେଉଁଠୁ, ସେଥିପାଇଁ ସେ କହିଲେ ଶୁଭ ପୁଣ୍ୟ ପତାମ ରାଜ, କିଛି ଭଲ ଲାଗେ କିଛି ଭଲ ଲାଗେନି, ଏଠି ଯାହା ପ୍ରୋସେସ ଭକ୍ତି ଯୋଗରେ ଯାହା ଆମର ଜିନିଷ, ଏଠି ଆମର କିଛି ଜିନିଷ ନାହିଁ। ତୁମେ ଭାବନି ଯେ ଭୋର ତୁମକୁ ଶୋଇବାକୁ ଭଲ ଲାଗୁଛି ଆମକୁ ଶୋଇବାକୁ ଭଲ ଲାଗୁନି, ଭୋର ସମସ୍ତେ ଶୋଇବାକୁ ଭଲ ଲାଗେ ନା, ଏଇଟା ଗୁରୁ କହିଛନ୍ତି, ଏଠି କାହାର ବୈଷ୍ଣବ ପରମ୍ପରାରେ କାହାର ନିୟମରେ ଚାଲନ୍ତି, ଏଇଟା ପରମ୍ପରାର ନିୟମରେ ସମସ୍ତେ ବନ୍ଧା, ସମସ୍ତେ ପରମ୍ପରାର ଦାସ, ଏଠି ଭଲ ଲାଗିବା ସହିତ କିଛି ମତଲବ ନାହିଁ, କେତେଟା ଜିନିଷ ତୁମକୁ ଭଲ ଲାଗୁଛି କେତେଟା ଜିନିଷ ଭଲ ଲାଗୁନି ସେଥିରେ ସହିତ କିଛି ମତଲବ ନାହିଁ, ତୁମକୁ ଭଲ ଲାଗୁ ବା ନ ଲାଗୁ କରିବାକୁ ପଡ଼ିବ। ଯଦି ମେଡିକାଲ ଆଡମିସନ ହେଇଗଲା ପରେ ତୁମର ଭଲ ଲାଗିବା ସହିତ କିଛି ମତଲବ ନାହିଁ, ସେ ଇଞ୍ଜେକ୍ସନ ଦେବ ସେ ଯାହା କରିବ, ୟୁରିନ୍ ଟେଷ୍ଟ ୟା ଟେଷ୍ଟ ତା ଟେଷ୍ଟ, ସେ ତାର ତା ଯାହା କରିବା ତା କରିବ ଡକ୍ଟର ସେଭଳି। ତେଣୁ ଯଦି ସନ୍ଦେହ ହୃଦୟ ଭିତରେ ଆସୁଛି ବା ବିଶ୍ୱାସ ଆସୁନି, ୟା ପାଇଁ ଜଣଙ୍କର ଉନ୍ମୁଖତାର, ପରମାତ୍ମାଙ୍କ ପ୍ରତି ଉନ୍ମୁଖତା, ଗୁରୁକୃଷ୍ଣଙ୍କ ପ୍ରତି ଉନ୍ମୁଖତାର ଅଭାବ ବୋଲି ବୁଝିବାକୁ ପଡ଼ିବ। ତା ବିଶ୍ୱାସଟା କାହିଁକି ହୃଦୟ ଭିତରେ, ହୃଦୟଟା କାହିଁକି ନିର୍ମଳ ହଉ, ସନ୍ଦେହ କାହିଁକି, ହଁ ଏଇଟା କହିଛନ୍ତି ଗୁରୁ, ଏଇଟା ଶାସ୍ତ୍ର କହିଛନ୍ତି, ଭଗବାନ କହିଛନ୍ତି, ମୁଁ କରିପାରୁନି, ସେକେଣ୍ଡ ଫ୍ୟାକ୍ଟର ମାନେ ଏ ବିଶ୍ୱାସ ଉପରେ ବି କେତେ ଲେବୁଲ ଲୋକ ରହିଲେ ନା, ବିଶ୍ୱାସ କ'ଣ ସବୁ ଗୋଟେ ଲେବୁଲ ନା କ'ଣ, ସବୁ ଗୋଟେ ଲେବୁଲ ନୁହେଁ। ପାଞ୍ଚ ଭାଇ ଥିଲେ କେଉଁମାନେ, ପାଣ୍ଡବ ମାନେ, ପାଣ୍ଡବ ଭାଇ ପାଞ୍ଚ ଭାଇ ମାନଙ୍କର ବିଶ୍ୱାସ କ'ଣ କୃଷ୍ଣ ପ୍ରତି ସମାନ, ତାଙ୍କ ମା କୁନ୍ତୀଙ୍କର, କୁନ୍ତୀଙ୍କର କ'ଣ ଯେଉଁ ବିଶ୍ୱାସ ବିମର୍ଶ ହେଲା ସେ ବିଶ୍ୱାସ, ନା ଦ୍ରୌପଦୀଙ୍କର ଯେଉଁ ବିଶ୍ୱାସ ସେ ବିଶ୍ୱାସଟା ଯୁଧିଷ୍ଠିରଙ୍କର, ନା ଦ୍ରୌପଦୀଙ୍କର ଯେଉଁ ବିଶ୍ୱାସ ସେ ବିଶ୍ୱାସଟା ଯୁଧିଷ୍ଠିରଙ୍କଠୁ ଶ୍ରେଷ୍ଠ, କାହିଁକି ତାଙ୍କ ପ୍ରାକ୍ଟିକାଲ ଏକ୍ସପିରିଏନ୍ସ ରହିଛି, ବସ୍ତ୍ରହରଣ ବେଳେ ତାଙ୍କର ଯେଉଁ ଅନୁଭବ ରହିଛି, ଅନୁଭବ ସବୁ ଭକ୍ତଙ୍କର ଅଲଗା ଅଲଗା, ତାଙ୍କର ବିଶ୍ୱାସ ଯୋଗୁଁ ଯେଉଁ ଅନୁଭବ ଯୋଗୁଁ ସେଇଟା ସବୁ ଭକ୍ତଙ୍କର ଅଲଗା ଅଲଗା, ତାଙ୍କ ଅଲଗା ଅଲଗା ବିଶ୍ୱାସ, କୁନ୍ଦିଙ୍କର ଯେଉଁ ବିଶ୍ୱାସ ସେଇଟା ଏମାନେ କାହା ପାଖରେ ନାହିଁ, କାହା ପାଖରେ ନାହିଁ, ସେ କୌଣସି କଥାରେ ବ୍ୟସ୍ତ ହୁଅନ୍ତି, ମାନେ ଏତେ ଷ୍ଟ୍ରଙ୍ଗ ଫେଥ କେବେ ନାହିଁ, ନା ଦ୍ରୌପଦୀଙ୍କର ବସ୍ତ୍ରହରଣରେ, ନା ଅଗ୍ନି ଜତୃଗୃହରେ, ନା ବିମର୍ଶନ, ସେ କୌଣସି କଥାରେ ବ୍ୟସ୍ତ ହୁଅନ୍ତି। ପରେ ସେ ଜଣେ ନାରୀ ଭୀମସେନର ବିଶ୍ୱାସ ତାର ସବୁବେଳେ, ତାଙ୍କର ସବୁବେଳେ ନିଜ ବଳ ବାଟା ପିଠା ସମାଧାନ କର, ସେ କେବେ ହବ କ'ଣ ହବ କାଳ କେତେବେଳେ ହବ ଯୁଦ୍ଧ ହବ କ'ଣ, ଚାଲ ଏବେ ଯିବା ମାରିଦେବା, ତା ମାନେ ଯେ ଭଗବାନଙ୍କୁ ବିଶ୍ୱାସ କରୁନି, ଭଗବାନ ବିଶ୍ୱାସ ଅଛି କିନ୍ତୁ ତା ସହିତ ତାର ନିଜର ବଳବୁଦ୍ଧି ରହିଛି, ଗ୍ରେଟ୍ସ ସବୁ ରହିଛି, ବିଶ୍ୱାସରେ ସବୁ ଗ୍ରେଟ୍ସ ରହିଛି, ମାନେ ଉନ୍ନତ ଭକ୍ତମାନଙ୍କର ଯେଉଁ ପ୍ରକାର ତାଙ୍କର ସମ୍ବନ୍ଧ ହିସାବରେ ତାଙ୍କର ଏଇ ସବୁ ରହିଛି। ଆଉ ଆଉ ସାଧାରଣ ସ୍ତରରେ ଆମେ ଯେଉଁ ବିଶ୍ୱାସ ଦେଖିବା ସେଥିରେ ବିଭିନ୍ନ ପ୍ରକାର ବିଶ୍ୱାସ, ଯେମିତି ସାଧାରଣ ଲୋକ ଯେଉଁ ପୁଣ୍ୟର ଯେଉଁ ଭଗବାନ ଅଛନ୍ତି, ଯେଉଁ ସାଧାରଣ ଲୋକମାନଙ୍କର କ'ଣ ବିଚାର, ଭଗବାନ ଅଛନ୍ତି ତାଙ୍କର ଏତିକି ଏତିକି ବିଶ୍ୱାସ, ତାଠୁ ଯିଏ ଅଧିକା ଗୋଟେ ଲୋକ ତାର ଯିଏ ଅଧିକା ଟିକେ ପୁଣ୍ୟବାନ ଲୋକ ସେ କ'ଣ ବିଶ୍ୱାସ କରିବେ, ଭଗବାନ ଅଛନ୍ତି କେଉଁଠି ଅଛନ୍ତି, ଏଇଠି ପ୍ରଭୁ ଅଛନ୍ତି, ଚାଲ ଯେମିତି ଜଗନ୍ନାଥ ପୁରୀରେ, ପୁରୀରେ ଜଗନ୍ନାଥ ଅଛନ୍ତି, ଭଗବାନ ଅଛନ୍ତି, ଲୋକ ଯାଉଛନ୍ତି ନା, ଭଗବାନ ଏଇଠି ଅଛନ୍ତି ସେ ସେମିତି ଭାବନା ଦର୍ଶନ କରିକି ଆସୁନାହାନ୍ତି, ଭଗବାନ ଏଇଠି ଅଛନ୍ତି ସେମିତି ସେମିତି ଲୋକ ବହୁତ କମ, ଯେମିତି ଚୈତନ୍ୟ ମହାପ୍ରଭୁ କ'ଣ କହୁଥିଲେ, ହଁ କୃଷ୍ଣ ଏଇଠି ଅଛନ୍ତି, ଏଇଠି କୃଷ୍ଣ, ଆମର ସେ ଭାବନାଟା ନାହିଁ, ଆମେ ଭଗବାନ ଦର୍ଶନ କରିପାରୁନି ନା, ଭଗବାନଙ୍କର ସ୍ୱରୂପଟାକୁ ଦର୍ଶନ କରିକି ଆସୁଛି, କେବଳ ପରମ୍ପରା ଆଚାର୍ଯ୍ୟ ଶିକ୍ଷା ଏଗୁଡ଼ା ମାନସିକ ସ୍ଥିତିରେ ପ୍ରିପେୟାର ହେଇକି ଗୋଟେ ବୁଦ୍ଧି କହୁଛୁ ହଁ ଏଇଠି ଭଗବାନ, ଏଇଟା ନିତ୍ୟ ଜାଗା, ଶାସ୍ତ୍ର କହିଛନ୍ତି ଏଇଠି ପ୍ରଭୁ ଅଛନ୍ତି। ବିଶେଷରେ ତାରତମ୍ୟ ହିସାବରେ ଅନୁଭବର ତାରତମ୍ୟ ରହିବ। ସାଧାରଣ ଲୋକ ଯିଏ ଯାଉଛି ଜଗନ୍ନାଥ ମନ୍ଦିର, ସେ କଣ ବିଶ୍ୱାସ କଣ କହୁଛି, ଠାକୁର ଅଛନ୍ତି ଡାକିଲେ ଶୁଣିବା, ଭଗବାନ ଅଛନ୍ତି ଗୋଟେ ଶ୍ରେଣୀର ଲୋକ, ସେକେଣ୍ଡ ଶ୍ରେଣୀର ଲୋକ ସେ ଉଡ଼େଇ ଦିଅନ୍ତି, ସେ ମାନନ୍ତିନି। କିନ୍ତୁ କେବଳ କୁହନ୍ତି ଯେ ଭଗବାନ ସମସ୍ତଙ୍କ ହୃଦୟରେ, ତା ପଚାରେ କୋଉଠି ଭଗବାନ, ଭଗବାନ ସବୁଆଡ଼େ ସବୁଆଡ଼େ ଅଛନ୍ତି, ମନ୍ଦିର କ'ଣ ଯିବା ଦରକାର, ଭଗବାନ ସବୁଆଡ଼େ ଅଛନ୍ତି, ଭଗବାନ ସବୁଆଡ଼େ ଅଛନ୍ତି ତା କେଉଁଠି ଅଛନ୍ତି କୁହ, ସବୁଆଡ଼େ ଅଛନ୍ତି ମନ୍ଦିର ଭିତରେ ନାହାନ୍ତି, ସବୁଆଡ଼େ ଭିତରେ ମନ୍ଦିର ନୁହେଁ, ସେଇଟାକୁ ମାନିବେନି କୁହ, ସେମାନେ କ'ଣ କନିଂ ଫେଲୋ, ଏଇଟା ଚତୁର ଗୁଡ଼ାକ। ଭଗବାନ ସବୁଆଡ଼େ ଅଛନ୍ତି ତାହେଲେ ମନ୍ଦିର ଭିତରେ କାହିଁକି ରହିବେନି, ଭଗବାନ ସବୁଆଡ଼େ ଅଛନ୍ତି ବିଗ୍ରହ ଭିତରେ କାହିଁକି ରହିବେ, ତାଙ୍କ ରୂପରେ କେମିତି ରହିବେ, ଇଏ ଗୋଟେ ପ୍ରକାର ବିଶ୍ୱାସର ଲୋକ ଇଏ କାଳେ ମୁଖରେ କୁହନ୍ତି। ଆଉ କେତେଜଣ ଲୋକ ଭଗବାନ ଅଛନ୍ତି ବୋଲି ବିଶ୍ୱାସ କରିବେ, କିନ୍ତୁ ଏଇ ବୈଷ୍ଣବ ସ୍ଥିତିର ଯେଉଁ ଜିନିଷ ଗୁଡ଼ାକ ସେଥିରେ ସେ ବିଶ୍ୱାସ କରିବେ ନାହିଁ। ଯେହେତୁ ଏଇ ଯେଉଁ ଯଜ୍ଞ ଦାନ ପୁଣ୍ୟ ଯେଉଁମାନେ କରୁଛନ୍ତି ସେମାନେ କ'ଣ ବିଶ୍ୱାସ କରୁଛନ୍ତି, ଭଗବାନ ସେଇଠି ଅଛନ୍ତି, ସେଇଥିରେ ଏଇ ଯେଉଁ ଯଜ୍ଞ ଭଜ୍ଞ ହବ ଭଲ ମନ୍ଦ ହବ, ଲୋକମାନେ ହଁ ଏଇ ଆଜି ଠିକ ହେଲା, ଏଇଟା ଏଇଠି ପ୍ରଭୁଙ୍କର ସେବା ହେଇଗଲା, ପୂଜା ହେଇଗଲା, ତାଙ୍କ ପାଇଁ ଏସବୁ ବିଗ୍ରହ ମନ୍ଦିର ପୂଜା ଏସବୁ ତାଙ୍କ ନା, ସେ କାଟାଗୋରୀ ଲୋକ ନୁହଁ, ତାଙ୍କର ପୁଣ୍ୟ ହିସାବରେ ସେମାନେ ତାଙ୍କର ବିଶ୍ୱାସ ସେତିକି, ତାଙ୍କର ବିଶ୍ୱାସ ସେତିକି। ଏଇ ଯେଉଁ ଦୁର୍ଗା ପୂଜା ଆସୁଛି ବର୍ତ୍ତମାନ, ଦୁର୍ଗା ପୂଜା ହବ, କାଳୀ ପୂଜା ହବ, ସରସ୍ୱତୀ ପୂଜା ହବ, ଗଣେଶ ପୂଜା ହବ, ସେଦିନ ବିଶ୍ୱାସଟା କେତେ, ସେ ଲୋକଙ୍କର ବିଶ୍ୱାସ କେତେ କେତେ କୋଟି ଦିନ ବିଶ୍ୱାସ, ବିଶ୍ୱାସଟା ନନାର ପୂଜା ପର୍ଯ୍ୟନ୍ତ ବିଶ୍ୱାସ। ଏ ଯେଉଁ ବିଶ୍ୱକର୍ମା ପୂଜା ହବ, ଗ୍ୟାରେଜରେ ଯେଉଁ ସବୁ ପୂଜା ହୁଏ, ଗଣେଶ ପୂଜା, ତାଙ୍କ ବିଶ୍ୱାସଟା କେତେ ପର୍ଯ୍ୟନ୍ତ, ସକାଳୁ ଉପବାସ କରିବ, ନନା ଆସିକି ପୂଜା ସରିଗଲା, ତାପରେ ସରିଲା ତ ଆଉ, ତାପରେ ଖିଚିଡ଼ି ଖାଇକି ତାପରେ ହରିବଲ ପକେଇ ଚାଲ, ଆଉ କ'ଣ ସରିଗଲା ବିଶ୍ୱାସ, ଆଉ ସରି ଗଣେଶ ପୂଜା ଶେଷ, ତା ପରଦିନ ପୁରା ଆମିଷ ଖାଇବା ଆରମ୍ଭ, ତାଙ୍କ ବିଶ୍ୱାସର ତାରତମ୍ୟ ରହିଛି ନା। ଆଉ ଏଇ ଯେ ବୈଷ୍ଣବ ଯୋଉ ଆମର ପଦ୍ଧତିଟା, ଇଏ ହଉଛି ଟପ୍ମୋଷ୍ଟ ଜିନିଷ, ସେଥିପାଇଁ ଆଉ ଗୋଟେ ଓଡ଼ିଆ ଗାଉଁ ଲୋକ ଗୁଡା କୁହନ୍ତି, ଆଉ ବିଶ୍ୱାସ ମିଳେ କୃଷ୍ଣ ତର୍କେ ବହୁ ଦୂର, ପୁରା କାଟେ ଗାଉଁ ଲୋକ ଗୁଡା କହିଥିଲେ, କୃଷ୍ଣ କେବଳ ବିଶ୍ୱାସରେ ମିଳିବେ, ତାହେଲେ କୃଷ୍ଣ ଯଦି ବିଶ୍ୱାସରେ ମିଳିବେ ତାହେଲେ କୃଷ୍ଣଙ୍କ ସହିତ ଯେତେ ଜିନିଷ ଲିଙ୍କ ଅଛି ସବୁକୁ ବିଶ୍ୱାସ କରିବାକୁ ପଡ଼ିବ। କୃଷ୍ଣଙ୍କର କ'ଣ ଗୀତା, କୃଷ୍ଣଙ୍କର ନାମ, କୃଷ୍ଣଙ୍କର ବିଗ୍ରହ, ଭାଗବତ, ଯାହା କୃଷ୍ଣଙ୍କର ପ୍ରିୟ, କୃଷ୍ଣଙ୍କର ତୁଳସୀ ପ୍ରିୟ, କୃଷ୍ଣଙ୍କର ବୈଷ୍ଣବ ପ୍ରିୟ, କୃଷ୍ଣଙ୍କର ଗାଭୀ ପ୍ରିୟ, ତାହେଲେ ସବୁକୁ ବିଶ୍ୱାସ କରିବାକୁ ପଡ଼ିବ। ଆମେ ବୈଷ୍ଣବ ହେଇଗଲେ କ'ଣ, ଆମର 30% ଗୋଟେ ଆଡ଼କୁ ବିଶ୍ୱାସ, ଆଉ ଗୋଟେ ଆଡ଼କୁ ନାହିଁ, ଭଗବାନ ବିଶ୍ୱାସ କରିବା, ଭକ୍ତ ବିଶ୍ୱାସ କରିବା, ହଁ କୃଷ୍ଣ ଅଛନ୍ତି ଭଗବାନ ଭକ୍ତ ପୁରା ବିଶ୍ୱାସ, କୃଷ୍ଣଙ୍କୁ ବିଶ୍ୱାସ କରିବା, ବିଗ୍ରହଙ୍କୁ ବିଶ୍ୱାସ କରିବାନି, ସୁକୃତିର ତାରତମ୍ୟ ହିସାବରେ ପରସେଣ୍ଟେଜ ବିଶ୍ୱାସର ପରସେଣ୍ଟେଜ ରହିଛି, ଯେ ସମସ୍ତେ ପୂର୍ଣ୍ଣ ବିଶ୍ୱାସ କରିନେ ଭଗବାନ ହବନି, ତାର ସୁକୃତି ଥିଲେ, ତାର ଶରଣାଗତ ଥିଲେ ଭଗବାନଙ୍କୁ, ସେ ପ୍ରାର୍ଥନା କରୁଥିଲେ ପ୍ରଭୁ ତାକୁ ପରମାତ୍ମା ତାକୁ ସେ ଜ୍ଞାନଟା ଦେବେ, ହୃଦୟରୁ ତ ଆସିବ, ନହେଲେ କେମିତି ବିଶ୍ୱାସଟା ଆସିବ, କେମିତି ତିଆରି କରିପାରିବେନି, ଆଉ କେବଳ ଗୋଟିଏ ଜଣେ ତିଆରି କରିପାରିବେ, ଗୋଟେ ଗୋଟେ ଜୀବର ସନ୍ଦେହଟାକୁ ଜଣେ ତିଆରି କରି ବିଦୃତ କରିପାରିବେ, କେବଳ ଶବ୍ଦ ବ୍ରହ୍ମ, କେବଳ ଶବ୍ଦ ବ୍ରହ୍ମ, ଶବ୍ଦ ଯେଉଁ ଆମେ କହୁଛେ, ମା କହୁଛି ତୁ ମତେ ବିଶ୍ୱାସ କର, କୁହନି ସେ ଛୁଆ ଆସିକି ଟାଣିଥିବ, ସେ ଛୁଆଟି ବେଳେ ମୋର ସବୁ ମନ ଅଛି, ସେ 5 ପଇସା 2 ପଇସା ପଇସା ମୁଁ ଦେଖିଛି ପଇସା, ତାପରେ ସେ ଆଉ ତା ପୂର୍ବରୁ ଥିଲା ହନୁମାନ ପଇସା, ସେ ଯେଉଁ ପିତ୍ତଳ ପଇସା, ସେ ମା ମାନେ ସବୁ କାନିରେ ବାନ୍ଧନ୍ତି, କାନିରେ ଥାକ 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 କରି ସବୁ ବାନ୍ଧିବେ, ଟଙ୍କା ହେତେବେଳେ ଆମେ ଦେଖିନଥିଲୁ, ଟଙ୍କା ବହୁତ କମ, ସବୁ ଏଇ ଯେଉଁ 25 ପଇସା 10 ପଇସା 2 ଟଙ୍କା 5 ଟଙ୍କା ଏବେ ଆଇଲା ନା, ସେ ଯେଉଁ ଗୋଲ ଟଙ୍କା, ଆଉ ସେତେବେଳେ 5 ଟଙ୍କା ବି ନଥିଲା, ସେ ମା ମା ତାକୁ ମା କ'ଣ କରେ, ଶିଶୁ ଅଣ୍ଟରେ ଖୁସିଦେବେ, ତାକୁ ବାନ୍ଧିକି ଅଣ୍ଟରେ ଖୁସିଦେବେ, ସେ ଛୁଆ ଟାଣୁଥିବ, ସେ ନଥିଲେ ପଇସା ଟାଣେ, ମା କହିବ ତୁ ବିଶ୍ୱାସ କର, ବିଶ୍ୱାସ କର, ମୋ କତିରେ ନାହିଁ, ତାର କ'ଣ ବିଶ୍ୱାସ ଆସୁଛି, ଆସୁନି, କହିଲେ କ'ଣ ହବ, କହିଲେ ହବନି, ବିଶ୍ୱାସଟା କେବେ ହେଇପାରିବ, ସେ କହୁନି କି, ମା ଆଜି ହୃଦୟରେ ଖୋଲିକି କହୁଛି ମୋତେ ପଇସା ନାହିଁ, କିନ୍ତୁ ଛୁଆ କହିନା ଦେଖିଲୁ ଦେଖିଲୁ ତୁ ଆଣିଲୁ ତୋ ଆଞ୍ଚଳ ଦେଖିଲୁ ତୋ କାନି ଦେଖିଲୁ, ସେ ଟାଣିକି ଦେଖିବ, ଦେଖିଲା ପରେ ହଁ ତାର ବିଶ୍ୱାସ ଆସିବ, ଯିବ ଗୋଟେ ସେଇଭଳିଆ ଯିବ, କ'ଣ କହୁଛି ମୁଁ ସବୁ ଇନ୍ଦ୍ରିୟ ଗୋଚର କଲା ପରେ ବିଶ୍ୱାସ କରିବି, ଏଇଟା ଭଗବାନ ଅଛନ୍ତି, ମୁଁ ତାଙ୍କୁ ଦେଖିବି ତ ବିଶ୍ୱାସ କରିବି, ମୁଁ ସବୁ ଶକ୍ତିଟାକୁ ଉପଲବ୍ଧି କରିବି କରିବି। ତୁ ସେଇଟା କରିବାକୁ ହେଲେ ତୋର କି ଯୋଗ୍ୟତା ଦରକାର ନା, ସେଇଟାକୁ ସେ ଦେଖିବାକୁ ଚାହୁଁନି। ମୁଁ ଆଖିରେ ଦେଖିବି ଲୋକମାନଙ୍କର କ'ଣ କଥା, ଆଖିରେ ଦେଖିବି ତାପରେ ମାନି। ଗାଉଁଲି କଲରେ ଏଇଟା କୁହନ୍ତି, ଯା ନ ଦେଖିବ ବେନି ନୟନେ, ପରେ ତା ନ ଯିବ ଗୁରୁ ବଚନେ, ବାହାର କରିଦେଇଛନ୍ତି। ଯାହାକୁ ଦି ଆଖିରେ ଦେଖିବନି ତାକୁ କେବେ ଗୁରୁଙ୍କ କଥା ମାନିବନି। କାଟି ଗୋଟେ ଦେଖ ଗଲା ଆଉ ତୁମ ସବୁ ପୁରା ବୈଷ୍ଣବ ଫିଲୋସଫି ଉଡ଼ିକି ପଳେଇଲା। ଯାହା ନ ଦେଖିବ ବେନି ନୟନେ, ପରତନ ଯିବ ଗୁରୁ ବଚନ, ଏଇ ଉଭୁଡ଼ିମାନେ ସବୁ କୁହନ୍ତି ଆଉ। କିଏ କହିଦେଲେ କ'ଣ ତା କଥା ମାନୁ, ଆଖିରେ ଦେଖିବୁ ନା ଆଉ, କିନ୍ତୁ ଆଖିରେ କ'ଣ ଦେଖିବ ଏ ଜିନିଷ, କିନ୍ତୁ ଆଖିବା ଜିନିଷ ଆଖିରେ ଦେଖିବା ଜିନିଷ କିଛି ନୁହେଁ। ବୈଷ୍ଣବଙ୍କର ଯେତେ ଜିନିଷ କିଛି ଆଖିରେ ଦେଖିବା ଜିନିଷ ନୁହେଁ। କ'ଣ ଆଖିରେ, ତୁମେ ଆଖିରେ ଭଗବାନ ଦେଖିପାରିବନି, ଆଖିରେ ବୈଷ୍ଣବ ଦେଖିପାରିବନି, ଆଖିରେ ତୁଳସୀ ଦେଖିପାରିବନି, ତୁମେ ଆଖିରେ କିଛି ଦେଖିପାରିବନି। ଏଠି ଏଠି ଯାହା ରାସ୍ତାଟା ଗୋଟେ ଅନ୍ଧ ରାସ୍ତା, ଆମେ ଗୋଟେ ଅନ୍ଧଭଳିଆ ଯାଉଛେ ନା, ପରମ୍ପରାକୁ ଅନ୍ଧଭଳିଆ ଫଲୋ କରୁଛେ। ଆଖିରେ ଆଖିରେ ତମେ ସୂର୍ଯ୍ୟକୁ ଦେଖ, ସୂର୍ଯ୍ୟକୁ ତମେ ଆଖିରେ ଦେଖିବ, ଦେଖିପାରିବ, ଦେଖିପାରିବ ନାହିଁ, କାରଣ ସୂର୍ଯ୍ୟ ଏତେ ଇମ୍ପୋର୍ଟାଣ୍ଟ, ତମେ ଦେଖିପାରିବନି, ତମେ କେବେ ଆକାର ନିର୍ଣ୍ଣୟ କରିପାରିବନି, କିଛି କରିବନି, ଖାଲି ଗୋଟେ ଅନୁମାନ କରିବ। ଭକ୍ତିରେ କିଛି ଆଖିରେ ଜିନିଷ ଦେଖିବା ଜିନିଷ ନାହିଁ, କିଛି ଚକ୍ର ଦେଖିବାର ନାହିଁ। ସେମିତି ଲାଗିଥିଲେ ପ୍ରେମାଞ୍ଜନ ଚୁରିତ ଭକ୍ତି ବିଲୋଚନ ସନ୍ତ ସଦୈବ ହୃଦୟ ସୁ ବିଲୋକୟନ୍ତି, କିଏ ଦେଖନ୍ତି ନା ସନ୍ଥ, କିଭଳି ଦର୍ଶନ ନା ବିଲୋକୟନ୍ତି, ବିଶେଷ ଲୋକୟନ୍ତି, ନ ତ ଦର୍ଶନ କରୁନାହାନ୍ତି, ବିଶେଷ ଦର୍ଶନ କରୁଛନ୍ତି। ନା କେମିତି ଦର୍ଶନ କରୁଛନ୍ତି, ପ୍ରେମାଞ୍ଜନ ଚୁରିତ ପ୍ରେମ ରୂପକ ଅଞ୍ଜନ ତାଙ୍କର ଚକ୍ଷୁରେ ଲାଗିଛି। ତାପରେ ଭକ୍ତି ବିଲୋଚନ ଏନା ବିଲୋଚନ, କେମିତି ନା ଭକ୍ତିପୂର୍ଣ୍ଣ ଦୃଷ୍ଟି, ଆମର ତ ଭକ୍ତି ନାହିଁ ଆଉ ଭଗବାନ କ'ଣ ଦେଖିବା, ବିଗ୍ରହଙ୍କୁ ଦେଖ ଯାହା କର, ଚକ୍ଷୁରେ କିଛି କାମ ନାହିଁ। କିନ୍ତୁ ସେଇଟା ତାଙ୍କୁ ଓଡ଼ିଆ ଲୋକଙ୍କୁ ଶିଖାଗଲା କ'ଣ, ଯାହା ନ ଦେଖିବ ବେନି ନୟନ ପରତନ ଯିବ ଗୁରୁ ବଚନ, ମୁଁ ଆଖିରେ ତ ଦେଖିବି ଆଉ, ମୋତେ ଭଗବାନ ଦେଖିପାରିବ, ମୋତେ ଏଇଟା ଦେଖିପାରିବ, ସବୁ ଲୋକ କହେ। କିନ୍ତୁ ତୁ ଦେଖିବୁ କ'ଣ, ତୋଟା ଦେଖିବା ଜିନିଷ କିଛି ନୁହେଁ, ଏ କୌଣସି ଦେଖିବା ଜିନିଷ ନୁହେଁ, ଚକ୍ଷୁରେ ଦେଖିବାର କୌଣସି ଜିନିଷ ନୁହେଁ, ନା ଗୁରୁଙ୍କୁ ଦେଖିପାରିବ, ଏ ଶକ୍ତିଟାକୁ ତୁମେ କ'ଣ ଦେଖିବ। ଇଲେକ୍ଟ୍ରିକ୍ ଜଣେ କହିବ ମୁଁ ଦେଖିବି ତାପରେ ବିଶ୍ୱାସ କରିବ, ଇଲେକ୍ଟ୍ରିକ୍ ତୁମେ ବିଶ୍ୱାସ କରିବ କେମିତି, ବିଶ୍ୱାସ କରିବ, ଆରେ ବଲ୍ଟା ଜଳିଲା ପରେ ବିଶ୍ୱାସ କରିବ। ତୁମେ କହିବ ନା ଇଲେକ୍ଟ୍ରିକ୍ ଶକ୍ତିଟାକୁ ମୁଁ ଦେଖିବି, ଶକ୍ତି ନାହିଁ, ତା ଦେହରେ ବଲ୍ଟା ଲାଗିବାର ଅଛି, ତା ଦେହରେ ଜଳିଲେ ତୁମେ ଦେଖିବ ଏଇଟା ଶକ୍ତିଟା ନା। ତେଣୁ ଏଇ ଭଗବାନଙ୍କର ଯେଉଁ ଶକ୍ତିଟାକୁ ତୁମେ ଉପଲବ୍ଧି କରିବାକୁ ହେଲେ ତୁମେ କ'ଣ କରିବାକୁ ପଡ଼ିବ, ଯେମିତି କରେଣ୍ଟଟାକୁ ତୁମେ ଆଣୁଛ, ଆଗେ ତୁମର କନେକ୍ସନ୍ ଦରକାର, ଆଗେ ତୁମର କନେକ୍ସନ୍ ଆଣ, କନେକ୍ସନ୍ ଆଣିବ ତାର ଟାଣି ଦେଇକି ବଲ୍ ଜଳେଇବ, ବଲ୍ଟା ଲଗେଇଦେବ, ତାର ଟାଣି ଦେବ, ତାର ଟାଣି ଦେଇକି ବାସ୍ ବଲ୍ ଲଗେଇଦେବ, 112,000 ହାଲୋଜନ୍ ଲଗାଅ କି କ'ଣ କି ବଲ୍ ଗୁଡ଼ା, ଧଳା ବଲ୍ ଗୁଡ଼ା ଲଗାଅ, 10 ୱାଟ୍ ବଲ୍ ଲଗାଅ କି 50 ୱାଟ୍ ବଲ୍ ଲଗାଅ, କାହିଁ ଜଳୁନି ମୋ ବଲ୍, ତୋର କନେକ୍ସନ୍ଟା ନାହିଁ ଆଗେ, ଶକ୍ତି ସହିତ କାହିଁ କନେକ୍ସନ୍ଟା ଆଉ, କନେକ୍ସନ୍ ନହେଲେ ତୁମର କେମିତି ଆସିବ, ଆସିବ ଆସିବ କେମିତି ଆଗେ, ଏଇ ଯେ ଆମର ସେଥିପାଇଁ କନେକ୍ସନ୍ କେଉଁଠି ଦିଆହେଉଛି, ଏଇଟା କ'ଣ ଟ୍ରାନ୍ସଫର୍ମର ନା ଆଉ, କନେକ୍ସନ୍ ଏମିତି କ'ଣ ଡାଇରେକ୍ଟ ଚାଲେ, ସେ ଟ୍ରାନ୍ସଫର୍ମର ତୁମେ ଡାଇରେକ୍ଟ ପକେଇଦେଲେ ତୁମର କ'ଣ ହବ, ପୋଡ଼ିକି ସବୁ ଗଲା ଆଉ। ଇଏ କ'ଣ କହୁଛନ୍ତି, ଏଇ ଯେଉଁ ଯାହା ନ ଦେଖିବ ବେନି ନୟ ନାହିଁ, ଆଙ୍କର ସିଏ ଡାଇରେକ୍ଟ ଟ୍ରାନ୍ସଫର୍ମର ହୁକ୍ ପକେଇବୁ, ଆମେ ଡାଇରେକ୍ଟ ସବୁ ଦେଖିବୁ, ଆରୋହବାଦୀ ଏମାନଙ୍କୁ ଆରୋହବାଦୀ କୁହାଯାଏ, ଆମେ ସିଧା ଚଢ଼ିବୁ, ଆମ ବୁଦ୍ଧି ଆରୋହବାଦୀ କ'ଣ, ନିଜ ବୁଦ୍ଧି ଶକ୍ତି ବଳରେ ଆମେ ଭଗବାନଙ୍କୁ ଜାଣିବୁ ନାହିଁ, ଭଗବାନଙ୍କୁ କେହି ଦେଖନ୍ତିନି, ଭଗବାନ ଦେଖା ଦିଅନ୍ତି, ଭଗବାନଙ୍କୁ କେହି ଜାଣନ୍ତିନି, ଭଗବାନ ଜଣାନ୍ତି, ଏ ଫିଲୋସଫି କି ଆରୋହବାଦୀମାନେ ମାନିବା ପାଇଁ ପ୍ରସ୍ତୁତ ନୁହନ୍ତି। ଭଗବାନ କେହି ଦେଖିନାହାନ୍ତି ସଂସାରରେ, କେହି ଭଗବାନ ଦେଖିନାହାନ୍ତି, ଭଗବାନ ସମସ୍ତଙ୍କୁ ଦେଖା ଦେଇଛନ୍ତି, ଭଗବାନଙ୍କୁ କେହି ଜାଣିନାହାନ୍ତି, କେହି ବି ଆମେ ପ୍ରବଚନ ଦେଲେ ବି କିଛି ଆମେ କେହି ଜାଣିନୁ, ସିଏ ଜଣାନ୍ତି, ସେ କେତିକି ଜଣେଇଛନ୍ତି, ଯେତିକି ଆମେ ଯେତିକି ଜାଣିଛୁ ସେତିକି ସିଏ ଜଣେଇଛନ୍ତି, ତାଙ୍କୁ କେହି ଜାଣନ୍ତିନି, ସେଟା ସେଥିପାଇଁ କେହି ପୂର୍ଣ୍ଣ ନୁହନ୍ତି। ଜଣେ ଲକ୍ଷ ଲକ୍ଷ ଜନ୍ମ ପ୍ରବଚନ ଏମିତି ଦେଲେ ବି ସେ ଭଗବାନ ଜାଣିନେ ବୋଲି ମନେ ରଖ, ତାକୁ ଯେତିକି ଭଗବାନ ଜଣେଇଛନ୍ତି ସେତିକି ସେ ପ୍ରବଚନ ଦେଉଛି, କିନ୍ତୁ ଭଗବାନ ସେତିକି ନୁହନ୍ତି, ଭଗବାନ ପାଖରେ ସବୁ ଅନନ୍ତ, ଜ୍ଞାନ ବି ଅନନ୍ତ, ସବୁ ଅନନ୍ତ ଭଗବାନ। ଏ ଆରୋହୀବାଦୀ ମାନେ ଏମାନେ ଏମାନେ ଆରୋହୀବାଦୀ, ସେମାନେ ସେମାନେ ସବୁ ଚକ୍ଷୁ ଦ୍ୱାରା ଆମେ ଦେଖିବୁ ନା, ଏଇଟା ହବନି, ସପ୍ତ ବ୍ରହ୍ମ ହିଁ କେବଳ ତୁମର ସଂଶୟଟାକୁ ଦୂର କରେ। ଏ କଥାରୁ ମୁଁ ଏଣେ ପଳେଇ ଆସିଥିଲି। ଇଲେକ୍ଟ୍ରିକ କନେକ୍ସନଟା କହିଲେ ଟ୍ରାନ୍ସଫର୍ମର ତୁମେ ଡାଇରେକ୍ଟ ପକେଇବ, ଡାଇରେକ୍ଟ ପକେଇଲେ କ'ଣ ହବ, ଉଠିବ ଫ୍ୟୁଜ୍ ଉଠିଲା ଆଉ ୟା ରହିବାଦୀ ମାନଙ୍କର ସେ ହେଉଛି ନା, ସେ ଡାଇରେକ୍ଟ ଜଣେ ଦେଖିବୁ ସେ ଆଉ କିଛି ବୁଝିପାରୁନାହାନ୍ତି। କ'ଣ ଭଗବାନଙ୍କୁ ବୁଝିବେ, କ'ଣ ବୁଝିବେ, କହିବେ ଆମେ ଯିବି ଜଗନ୍ନାଥଙ୍କୁ ଦେଖିବି, ମନ୍ଦିର ଯାଇ ବସିବି, କ'ଣ ପଣ୍ଡା ଗୁଡ଼ା ଏମିତି ହେଉଛନ୍ତି, ନାଚୁଛନ୍ତି, କ'ଣ ଗୋଟେ ଭୋଗ ଲାଗୁଛି, କ'ଣ ଏଇଟା କ'ଣ, ହେ ସେଠି କ'ଣ ଭଗବାନ ଅଛି, ଭଗବାନ ଥିଲେ ଏମିତି ମାଡ଼ପିଟ ଲାଗନ୍ତେ, ଭଗବାନ ଥିଲେ ଏହା ହୁଅନ୍ତା, ଚାଲ ସେ ଆଉ କିଛି ବୁଝିପାରିବେ। ଆର ଦେବା ସବୁଟାକୁ ନିଜ ବୁଦ୍ଧି ଜ୍ଞାନ ଚକ୍ଷୁ ବଳରେ ଜାଣିବା ପାଇଁ ଚାହୁଁଛନ୍ତି, ହବନି ସେ ସନ୍ଦେହକୁ ସନ୍ଦେହ ରହିଗଲା, ଆବିଦୃତ ହବନି। ଆରେ ଭାଇ ଆଗେ ଟ୍ରାନ୍ସଫର୍ ସହିତ କନେକ୍ସନ୍ ଲଗେଇବାକୁ ପଡ଼ିବ। ସେ ଅଫିସରୁ ପୁଣି ହେଡ୍ ଅଫିସରୁ ଯାଇକି ତୁମେ ଦେବ ନା ତୁମର କ'ଣ କ'ଣ ଏଇଟା ଆଧାର କାର୍ଡ଼ ଫାଧାର କାର୍ଡ଼ ଦେଲା ପରେ ସେ ଅଫିସର ସାଇନ୍ ମାରିବ, ହଁ ଠିକ୍ ଅଛି ଏ ଲୋକର ଆଡ୍ରେସ୍ ପ୍ରୁଫ୍ ଠିକ୍ ଅଛି, କନେକ୍ସନ୍ କନେକ୍ସନ୍ ହେଲା ପରେ ପୁଣି ଦେଖ କନେକ୍ସନ୍ କରେଣ୍ଟ ଯେଉଁ ଆଣିବ ଟ୍ରାନ୍ସଫର୍ମରରୁ କେତେଟା କେତେଟା ଆସୁଛି, କେତେଟା ରହିଲାଣି ଟ୍ରାନ୍ସଫର୍ମକୁ ଆସୁଛି କେଉଁଠୁ, ଗ୍ରିଡ୍ସରୁ, ସେଟା ଥ୍ରୀ ଫେଜ୍ ହେଇକି ଆସୁଛି, ଥ୍ରୀ ଫେଜ୍ରୁ ପୁଣି ତାକୁ ଟୁ ଫେଜ୍ କରାହେଉଛି, ସେଠୁ ଗୋଟେ ଟ୍ରାନ୍ସଫର୍ମ ବସିଲା, ଟ୍ରାନ୍ସଫର୍ମରୁ ତୁମେ ଯେଉଁ ଆଣିଲ ପୁଣି ତୁମର ଏ ବଲ୍ ଫଲ୍ ସବୁ ପୋଡ଼ିକି ନଷ୍ଟ କରିଦେବ, ତୁମେ ଆଣି ପୁଣି କ'ଣ କରୁଛ, ସେ ଥ୍ରୀ ଫେଜ୍ଟା ଟୁ ଫେଜ୍ ହେଉଛି, ଟୁ ଫେଜ୍ ଆଣିକି ପୁଣି ତୁମେ ଗୋଟେ ମେନ୍ସୁଛି ବସଉଛୁ, ସେ ଫ୍ୟୁଜ୍ ନାହିଁ ଗେଟେଡ଼ ବଡ଼ ସବୁ ଲାଗେ ଆଗରୁ, ଏବେ ସବୁ କ'ଣ ଟ୍ରିପ୍ କଟ୍ଆଉଟ୍ କଟ୍ଆଉଟ୍ ଲଗା, ସେ ଉଠେଇ ଦେବ କେତେବେଳେ କରେଣ୍ଟ ଅଧିକା ପଳେଇ ଆସିଲେ ତ ଉଠିଯିବ, ସେଟା ତୁମ ମନ ଭିତରେ କୁଆଡ଼େ କ'ଣ ପଶିଗଲା ସନ୍ଦେହ, ତୁମେ ଉଠିଯିବ ଏକବାର ପୁରା ପାଗଳା ହେଇଯିବ, କେତେଟା ଚେକ୍ କରିକି ସେସବୁ ଗୋଟେ ବଲ୍ ଆସିକି ଜଳୁଛି, କନେକ୍ସନଟା ଆଗ ରହିବା ଦରକାର। ଆଉ ଏଇ ଯୋଉ ସନ୍ଦେହ ଗୁଡ଼ାକ ରହୁଛି କନେକ୍ସନଟା ତୁମର ଯଦି ପରମାତ୍ମାଙ୍କ ସାଙ୍ଗରେ ନ ହେଇପାରିଲା ସରିଲା, ଆଉ କ'ଣ ଗୁରୁ ପାଖରେ ହେଇପାରୁନି, ପରମାତ୍ମାଙ୍କର ହେଇପାରୁନି କି ଶାସ୍ତ୍ର ପାଖରେ ହେଇପାରୁନି, ନା କନେକ୍ସନ୍ ତ ନାହିଁ, ଆଉ ତୁମେ ଯେତେ ପ୍ରକାର ଜିନିଷ କରିବ କ'ଣ ହବ, କିଛି ନାହିଁ, ବଲ୍ ଲଗାଅ ଟେଷ୍ଟ କରିଦ, ଶକ୍ତିଟା ଆଉ ତ ଉପଲବ୍ଧି କରିପାରିବନି ଆଉ କ'ଣ, ଆଉ ଶକ୍ତି ଉପଲବ୍ଧି ନ କଲେ ସନ୍ଦେହ କେମିତି ଯିବ, କେବଳ ଶବ୍ଦ ବ୍ରହ୍ମରେ ସନ୍ଦେହଟା ବିଦୂରିତ ହୁଏ। ଯେହେତୁ ପ୍ରଭୁପାତ ଗଲେ ବିଦେଶୀ ଲୋକ କାହାକୁ ବିଶ୍ୱାସ କରନ୍ତି, ଦେଖୁନ ସିଏ କାହାକୁ ବିଶ୍ୱାସ କରନ୍ତି, ଆଉ କେମିତି ବିଶ୍ୱାସ କଲେ ହରିନାମକୁ ମୋତେ କୁହ, ଏ ଭାରତୀୟ ଛୁଆ ତ ବାପା ମାଆକୁ ତୁମେ ବାପା ମା ବୁଝଉଛି, ହେବେ କାଲି ସେ ମା ଆସିଥିଲା ସେ ଭୁବନେଶ୍ୱର, ସେ କାଲି ଆଜ୍ଞା ମୋ ପୁଅଟା ସିଏ ଆମିଷ ବାହାର ଖାଉଛି, ଯେତେ କହିଲେ ନା ତୁମେ ଭକ୍ତ ହେଲେ ଖା, ମୁଁ ଖାଇବିନି, ସେଥିପାଇଁ ହୋଟେଲରେ ଖାଇକି ଆସୁଛି। ତେଣୁ ଭାରତୀୟ ଛୁଆ ଓଡ଼ିଶା ଛୁଆ ବାପା ମା ମାଳିତ ଲୋକମାନେ ଠାକୁର ପୂଜା କଲେ ସେ ବିଶ୍ୱାସ କରୁନି, ତାକୁ ଚେଞ୍ଜ କରିବନି, ସେମାନଙ୍କର ଏଇଟା ଗୋଟେ ଗୋଟେ କମନ୍ ଜିନିଷ, କାହାକୁ ଗୋଟେ ଭୋଗ କରିବା, କେଉଁ ପୁଅ ଝିଅ ତାଙ୍କ ରାସ୍ତାରେ ବୁଲିବା, ତାଙ୍କ ବିବାହ କରିବା, ଡିଭୋର୍ସ କରିବା, ମଦ ଖାଇବା, ଆମିଷ ଖାଇବା, ଏଇଟା ପାପ ନୁହେଁ, ତାଙ୍କର ଏଇଟା ହେଉଛି ଜୀବନ। ଯଦି ମଦ ଖାଇବା ପରେ ତାର ପାପ ବୋଲି କିଏ କହୁଛି, ବାବୁଲ କିଏ କହୁଛି ତୁମ ଛକରେ ମଦ ଖାଇବା ପାପ ବୋଲି, ଖୁସିରେ ପିଇବା କଥା ନା କ'ଣ, ଏଇଟା ଜୀବନ ଆଉ, ମାଛ ଆଣିଲା ବେଳେ କ'ଣ କହିବେ, ରେ କ'ଣ ନେଉଛୁ କି ରେ, କି ମାଛ ନେଉଛୁ, ହଁ ଭଲ ବଡ଼ ମାଛଟେ ନେଉଛୁ ଆଉ, ଏଇଟା ଗୋଟେ ଜୀବନ, କିଏ କହୁଛି ତୁ ପାପ କରୁଛୁ ବୋଲି, ଭାରତରେ ଯେମିତି କେହି ଆଉ ଆମିଷ ଖାଇବା ଗୋଟେ ପାପ, ମଦ ଖାଇବା ଗୋଟେ ପାପ କିଛି ନାହିଁ, ତାକୁ ଛାଡ଼ି ଦେଇକି ଆଉ ଗୋଟେ ବୋଉକୁ ଧରିକି ପଳେଇବା, ଯେମିତି ଆଜିକାଲି ହଉନି କି, କିଏ କହୁ ଝିଅକୁ ବାହା ହେଇ ପଡ଼ିବା, ତାକୁ ତାକୁ ଭଲ ପାଇକି ତାକୁ ବାହା ହେଇ ପଡ଼ିବା, ଏଇଟା କ'ଣ ପାପ ବି କିଏ କହୁଛି, ତାକୁ ଭଲ ପାଇଲା ବାହା ହେଲା କ'ଣ ଅଛି, ଏଇଟା ଯେମିତି ଗୋଟେ ଏଇଟା ତ ଆମର ଆହୁରି ଅଛି, ଜଣେ ଲୋକ ନିନ୍ଦା କରୁଛି ତାଙ୍କର ସେଇଟା କିଛି ନାହିଁ, ନା ଷାଠିଏ ବର୍ଷର ବୁଢ଼ା ସତୁରି ବର୍ଷର ବୁଢ଼ା ସେ ତାର ବାହା କିଛି ଅସୁବିଧା କିଛି, ସେଇଟା ତାଙ୍କ ଖରାପ ଭାବନ୍ତି, ତାଙ୍କର ବିବାହ ହେବେନି, ରେକର୍ଡକୁ ରେକର୍ଡକୁ ଆଣିଲେ ଅସୁବିଧା, ତାଙ୍କର ବିଦେଶରେ 90% ରେକର୍ଡରେ ବିବାହ ନାହିଁ, ବିବାହ ନାହିଁ ତାଙ୍କର କୋର୍ଟ ମ୍ୟାରେଜ୍ କରିବାକୁ ପଡ଼େ, ତାଙ୍କର ବ୍ରାହ୍ମଣ ବ୍ରାହ୍ମଣ ନାହିଁ, ତାଙ୍କ ବ୍ରାହ୍ମଣ ହେଲା କୋର୍ଟ, କୋର୍ଟ ହେଲା ତାଙ୍କର ବ୍ରାହ୍ମଣ, ତାଙ୍କର ତ ବ୍ରାହ୍ମଣ ନାହିଁ, ବିବାହ କିଛି ନାହିଁ, ଆସି ତାଙ୍କର ଆଗରୁ ସବୁ ଥିଲା ଖ୍ରୀଷ୍ଟିଆନ ଏ ଯେଉଁ ତାଙ୍କର ପପୁମାନଙ୍କ ଦେଇ ଯିବେ ଇଏ କରିବେ, ସବୁ କୋର୍ଟ ମ୍ୟାରେଜ୍ ତାଙ୍କର, ସେଇଟା କରିବେନି, ସେଟା କଲେ କ'ଣ ହବ, ଡିଭୋର୍ସ କଲାବେଳେ ପଇସା ପତ୍ର ସବୁ ଗଣ୍ଡଗୋଳ ଲାଗିବ, ପଇସା ପତ୍ର ସେଟା, ସେ କହିବେ ତୁମେ ଆମେ ଫ୍ରେଣ୍ଡସ୍ ଭଳିଆ ରହିବା, ବାସ୍ ସରିଲା, ସେ ଫ୍ରେଣ୍ଡସ୍ ଭଳିଆ ରହିବେ ଜୀବନ ସାରା, ତା ଏଞ୍ଜୟମେଣ୍ଟ କରିବେ, ଆଉ ସେଭଳିଆ ଲୋକଙ୍କୁ ଇଏ ହେଲା ପ୍ରେମର ସଭ୍ୟତା, ସିଏ ହେଲା କାମର ସଭ୍ୟତା, ସେ ତାଙ୍କୁ କେମିତି ଚେଞ୍ଜ କରିଦେଲେ, ତାଙ୍କ ସନ୍ଦେହ କେମିତି ବିଦୂରିତ ହେଇଗଲା, ମୋତେ କୁହ, ଶବ୍ଦ ବ୍ରହ୍ମ ଭଗବାନ ପ୍ରଭୁପାଦ ଯେଉଁ ନାମ କଲେ, ଯେ ପ୍ରଥମ ପ୍ରଭୁପାଦ ପ୍ରଥମ ଭିଡ଼ିଓ ଦେଖ କେମିତି ସେ କାନ୍ଦିକି ନାମ କରୁଛନ୍ତି, କେମିତି ସେ ଭଗବାନ କଥା କହୁଛନ୍ତି, କ'ଣ ସେ ଶକ୍ତି ଶବ୍ଦ ବ୍ରହ୍ମଟି ଡିସେଣ୍ଡ କଲା, ଗୁରୁ ପରମ୍ପରା ଯେଉଁ ଶକ୍ତି ତାଙ୍କ ଗୁରୁଙ୍କର ପ୍ରତି ଯେଉଁ ସମର୍ପିତ, ଗୁରୁ ତାଙ୍କୁ ସ୍ୱୀକାର କଲେ ସେ ଜଗତରୁ ସେ ଆସିଛନ୍ତି, ସେ ଆସିଛନ୍ତି ଜଗତରେ ଏ କାମଟା କରିବା ପାଇଁ ପାଶ୍ଚାତ୍ୟ ତାରିଣୀୟ, ତାଙ୍କ ପାଖକୁ ଏଇ ଶବ୍ଦ ବ୍ରହ୍ମଟା ଅବତରଣ କଲା, ଶବ୍ଦ ବ୍ରହ୍ମ ଅବତରଣ କଲା ମାନେ ସେ ବ୍ରହ୍ମ ଉପରେ ଆସିଛନ୍ତି, ସେ ଶବ୍ଦଟା ନା ତମ ହୃଦୟ ଭିତରୁ ପ୍ରବେଶ କରି କଲା ମାନେ ତୁମ ଭିତରେ କିଛି ରହିପାରିବନି, ସବୁ ବାହାରି କରିକି ଫୋପାଡ଼ିଦେ, ସେତେବେଳେ ତୁମେ ରଖିପାରିବ ନହେଲେ ସେମାନଙ୍କୁ କିଏ ବୁଝିପାରିବ, ସେମାନେ କିଏ ବୁଝିବେ? ଦେଖୁନା ତୁମେ ସିଏ ଏଇଠି ଥିଲେ ତାଙ୍କ ଭିତରେ ସେ କଣ୍ଟ୍ରୋଲ ଲାଗିବ ଭଲ ମନ୍ଦ କରେ, କିନ୍ତୁ ପ୍ରଭୁପଦ ତାଙ୍କ ଚୁପକିଣି ବସି ପ୍ରଭୁପଦ ଏଟା କହିଛି, ହଁ ପ୍ରଭୁପଦ ସେଟ୍ ମାନେ ଫିନିସ୍, କୃଷ୍ଣ କହିଛନ୍ତି ମାନେ କହିଲା ମାନେ ସେ ତଥା ଡାଉଟ୍ କରିବେ, କୃଷ୍ଣ ଏଠି କାହିଁ ଏମିତି କରେ ସେଠି କାହିଁ କରେ, କିନ୍ତୁ ପ୍ରଭୁପଦ କହିଛନ୍ତି ନା ଛାଡ଼, କାହିଁକି ବିଦେଶୀ ମାନେ କହୁଛନ୍ତି ପ୍ରଭୁପଦଙ୍କୁ ଭଗବାନ ଭଳିଆ ମାନନ୍ତି, ଏଇଥିପାଇଁ ସେ ଭକ୍ତ ତାଙ୍କୁ ଏତେ ବଡ ଆସନ କାହିଁକି ଦିଅନ୍ତି, କାରଣ ସିଏ ଜାଣିଛନ୍ତି ଆମେ କିଭଳିଆ ଲୋକ, ଆମକୁ ଆମ ବାପ ପରିବର୍ତ୍ତନ କରିପାରୁନି, ଆମ ସମାଜ ପରିବର୍ତ୍ତନ କରିପାରୁନି, ଆମର ପୋପ୍ କେହି ଆମକୁ ପରିବର୍ତ୍ତନ କରିପାରୁନା, କିନ୍ତୁ ସିଏ ଯୋଉ କହିଛନ୍ତି ଯୋଉ ଜିନିଷଟା ଆଜି ବି ସେଟା ପଢ଼ିଦେଲାକୁ ତାଙ୍କୁ ଲାଗୁଛି ଆମ ହୃଦୟଟା ପରିବର୍ତ୍ତନ ହେଇଗଲା, ଏ ସେଠି ଶବ୍ଦ ଭ୍ରମଟା ରହିଛି, ଗୋଟେ ଜୀବର ସନ୍ଦେହଟାକୁ ଦୂର ହୁଏ ତ କେବଳ ଶବ୍ଦ ଭ୍ରମ କରିପାରିବ, ଆଉ ସେ ଶବ୍ଦ ଭ୍ରମ ଡିସେଣ୍ଡ ହୁଅନ୍ତି କାହା ଦ୍ୱାରା, ସାଧୁ ଦ୍ୱାରା, ଆଉ ସେଇଟାକୁ ଶ୍ରବଣ କଲେ ହିଁ ଆମେ ସେ ଏଇ ଯୋଉ ଭାଗବତ କଥା ପ୍ରକୃତରେ ଏଇଟା ସେଇ ଶବ୍ଦ ଭ୍ରମର ଅବତରଣ, ଶୁଦ୍ଧ ଭକ୍ତ ଯେଉଁ ସୁଖଦେବ ଗୋସ୍ୱାମୀ କହୁଥିଲେ ସେଇଟା ନା, ସେଟା ସାଙ୍ଗେ ସାଙ୍ଗେ ଗୋଟେ ଯିବ ଭିତରେ ଆମେ କ'ଣ କରୁଛେ, ସେ ଶବ୍ଦ ବ୍ରହ୍ମ ଯାହା ଆଚାର୍ଯ୍ୟମାନେ କହିଛନ୍ତି ଆମେ ସେଟାକୁ ରିପିଟ୍ କରୁଛେ, ଯଦି ଆମେ ସେ ଆଚାର୍ଯ୍ୟଙ୍କ ମୁଡ଼ଟାକୁ କ୍ୟାରି ନ କରିପାରିଲେ ସେ ଶବ୍ଦ ବ୍ରହ୍ମଟା ଆମ ଦ୍ୱାରା ଡିସେଣ୍ଡ ହବ ନାହିଁ, ଆମେ ତ ସେମିତି ସୁଖଦେବ ଗୋସ୍ୱାମୀ ବୋଲି ନୁହନ୍ତି, ଶୁଦ୍ଧ ଗୋସ୍ୱାମୀ ବୋଲି ନୁହନ୍ତି, ପ୍ରଭୁପାଦଙ୍କ ବୋଲି ନୁହନ୍ତି, ତ ଜଣେ କହିବେ ମୁଁ ସେଭଳି ଲୋକଙ୍କ କଥାରୁ ଶୁଣିବି, ସେ ତ ରେୟାର ସୋଲ, ଆମେ ତାଙ୍କ କଥା ଶୁଣିବାକୁ ପଡ଼ିବ, କିନ୍ତୁ ପରମ୍ପରାରେ ଯେଉଁ ଆମେ କଥା ଶୁଣୁଛେ କେମିତି ଶୁଣୁଛେ ନା, ଯେଉଁ ସ୍ପିକର ଯେଉଁ ବକ୍ତା ସେ ଶବ୍ଦ ବ୍ରହ୍ମର ବକ୍ତା ଆଚାର୍ଯ୍ୟ ଗୁରୁଙ୍କ ପ୍ରତି ସେ ସମର୍ପିତ, ଆଉ ତାଙ୍କର ମନୋଭାବଟାକୁ ଜାଣିଛି, ତାଙ୍କର ଐକାନ୍ତିକତା ଅଛି, ଚାଷ୍ଟିଟି ଅଛି, ଲୟାଲିଟି ଅଛି, ସତୀତ୍ୱତା ଅଛି ଗୁରୁଙ୍କ ପ୍ରତି ବୈଷ୍ଣବଙ୍କ ପ୍ରତି, ଆଉ ତାଙ୍କର ଭାବଟାକୁ ସେ ବୁଝିଛି, ଯଦି ଗୁରୁ ବୈଷ୍ଣବ ଦୟା କରିବେ, ଆଉ ସେ ସେଇ ଜିନିଷକୁ ଗୁରୁ ବୈଷ୍ଣବଙ୍କର ସେପାଇଁ ଶ୍ରବଣ କୀର୍ତ୍ତନର ଗୋଟେ ନାମାନ୍ତ ଗୁରୁଦେବ ସବଳ ଏଇଟା କୁହନ୍ତି, ଶ୍ରବଣ କୀର୍ତ୍ତନ କ'ଣ, କୀର୍ତ୍ତନ ହଉଛି ଶ୍ରବଣର ନାମାନ୍ତର, କୀର୍ତ୍ତନଟା କ'ଣ, ଯେ ବକ୍ତା ଯେ ପ୍ରିଚିଂ କରୁଛି ସିଏ ଭାବି ଭାବୁଛି ନା ମୁଁ କହୁଛି ବୋଲି, ନାଇଁ ନାଇଁ ସିଏ ଶୁଣୁଛି, ତେଣୁ ସମସ୍ତେ ଶ୍ରୋତା, ଏଠି ବକ୍ତା କେହି ନାହାନ୍ତି, ବକ୍ତା କେବଳ ଭଗବାନ, ସମସ୍ତେ ଶ୍ରୋତା, କେମିତି ଶ୍ରୋତା ନା, ଯିଏ ବକ୍ତା ପ୍ରବଚନ ଦଉଛି ସିଏ ଶୁଣୁଛି, ସେ କେମିତି ଶୁଣୁଛି, ସେ ତ କହୁଛି, ନାଇଁ ନାଇଁ ତାକୁ ଗୁରୁ ବୈଷ୍ଣବ ଆଚାର୍ଯ୍ୟ ଭାଗବତ ଶୁଣୁଛି, ସେ କାହିଁକି ନା ସେ ଯାହା ଶୁଣିଛି ସେଟାକୁ କହୁଛି, ତେଣୁ ସେ କ'ଣ ହେଲା, ଶ୍ରୋତା, ଆଉ ଯୋଉଟା ନ ଶୁଣିକି କହୁଛି, ଯୋଉଟା ଶାସ୍ତ୍ର ସିଦ୍ଧାନ୍ତ ଯୋଉଟା ଶାସ୍ତ୍ର ସହିତ ଯାହା କୁହାଯାଏ କ'ଣ ମେଳତାଳ ଅଛି, ବା ଯୋଉଟା ପରମାତ୍ମାଙ୍କ ଦ୍ୱାରା ଆସୁଛି, ତାହେଲେ ସେଟା କ'ଣ ହେଲା, ଯୋଉଟା ସିଏ କହିନି ସେଟା ପରମାତ୍ମା କହିଲେ, ତାହେଲେ ସେଟା ତାର କ'ଣ ହେଲା ଶ୍ରବଣ, ସିଏ ସେଟାକୁ ଶୁଣିବ, ଭଗବାନ ଏଟା କହୁଛନ୍ତି, ଯେମିତି ବେଳେବେଳେ ତୁମେ କହୁଥିବ ବହୁତ ଗୁଡ଼ିଏ ସୁନ୍ଦର ବୁଦ୍ଧି ଆସିଯିବ, କେଉଁଠି ଗୋଟେ ଉଦାହରଣ ଆସିଯିବ, ସେଟା ତୁମେ କହିନ ପଢ଼ିନ କେଉଁଠି, ସେଟା କାହାର, ସେଟା ତୁମର ଶ୍ରବଣ, ତୁମେ କୀର୍ତ୍ତନ କରୁନ, କାରଣ ତୁମେ ସେଟା ଜାଣିନଥିଲ, ତୁମକୁ ଜଣେ କି କହିଦେଲା, ତ ଶୁଣିଲ, ଏଟା ଏସବୁ ତତ୍ତ୍ୱ ଜିନିଷ ନା, ସେଥିପାଇଁ ସାଧାରଣ ଲୋକ ଶୁଣି ତା ମୁଣ୍ଡ ବିନ୍ଧି ପଡ଼ିବ, ଶ୍ରବଣର କୀର୍ତ୍ତନର କୀର୍ତ୍ତନ ହଉଛି ଶ୍ରବଣର ନାମାନ୍ତର, ପ୍ରିଚିଙ୍ଗ ବୋଲି ଗୋଟେ କିଛି ଜିନିଷ ନାହିଁ, ପ୍ରିଚିଙ୍ଗ ହଉଛି ହିୟରିଂ, ଆମେ ଯେ ପ୍ରଚାର କରୁଛୁ ସେଟା କ'ଣ, ଯାହା ଶବ୍ଦ ବ୍ରହ୍ମର ବାହକ ସୂତ୍ରରେ ଆଚାର୍ଯ୍ୟମାନେ ଯାହା କହିଛନ୍ତି ଆମେ ସେ ଆଚାର୍ଯ୍ୟମାନଙ୍କର ମନୋଭାବକୁ ବୁଝି ତାଙ୍କର ସେବକ ସୂତ୍ରରେ ତାଙ୍କର ଶରଣାଗତ ହେଇକି ତାଙ୍କୁ ସମର୍ପିତ ହେଇକି ସେଇ ତାଙ୍କୁ ସ୍ମରଣ କରିକି ସେମାନେ ଗୁରୁ ପରମ୍ପରାକୁ ଆମେ ସ୍ମରଣ କରୁଛେ, କରିକି ଆମେ ଯାହା ପଢ଼ିବା ଯାହା କହିବା ଆମେ କ'ଣ କଲେ ସେଟା ଶୁଣିଲେ, ଶୁଣିବେ ଆମେ ହେଲେ ଶ୍ରୋତା, ତାର ବକ୍ତା ବି ଶ୍ରୋତା, ଶ୍ରୋତା ବି ବକ୍ତା, ଏଠି କେହି ନାହାନ୍ତି, ବକ୍ତା ହେଉଛନ୍ତି କେବଳ ଶବ୍ଦ ବ୍ରହ୍ମର ବାହକ ଯେଉଁମାନେ ସେଇ କୃଷ୍ଣ ପାଖରୁ ଆସିଛି, ଆଉ ସେଇଟା ସେଇ ଶବ୍ଦ ବ୍ରହ୍ମ ଯଦି ଭଗବାନଙ୍କର ଶୁଦ୍ଧ ଭକ୍ତ ଦେଇକି ଆସିଲେ ସେଇଟା ଆମ ହୃଦୟ ଭିତରେ ପ୍ରବେଶ କରିବ, ସନ୍ଦେହଟା ବିଦୂରିତ ହେବ, କାରଣ ସେଟା ଶବ୍ଦ ବ୍ରହ୍ମ ହେଲା ନା, ସେଟା କୃଷ୍ଣ ପାଖରୁ ଆସିଲେ ଡିସେଣ୍ଡ କରିବ, ନହେଲେ ସନ୍ଦେହ ଦୂରୀଭୂତ ହେଇପାରିବ, କେବେ ରହିଯିବ ଆଉ, ସନ୍ଦେହ ନାମ ପ୍ରଭୁଙ୍କ ପ୍ରତି, ଗୁରୁଙ୍କ ପ୍ରତି, ହରିନାମ ପ୍ରତି, ଯାହାଙ୍କ ବିଗ୍ରହ ପ୍ରତି, ତୁଳସୀଙ୍କ ପ୍ରତି, ରହିଗଲେ ତ ରହିଗଲା ଆଉ, ତୁମେ ସଂଶୟାତ୍ମ ତୁମେ ହେଇଗଲ, ବିନଶ୍ଚିତି ଭକ୍ତି କେମିତି, ସେଥି ଭକ୍ତି ଯୋଗରେ ଯେଉଁ ଚେନ୍ ପ୍ରୋସେସ ଯୋଉ ଗୁଡ଼ା ରହିଲା, କେତେ ସିକ୍ରେଟ ସବୁ ରହିଲା, କେମିତି ଜଣ ଜଣଙ୍କର ବିଶ୍ୱାସ ଆସିବ, କେମିତି ସେ ପରମାତ୍ମାଙ୍କୁ ପ୍ରାର୍ଥନା କରିବ, କେମିତି ଗୁରୁ ବୈଷ୍ଣବଙ୍କୁ ସେ ଆଦର କରିବ, ତାର ସୂତ୍ର ସବୁ ରହିଛି। ତେଣୁ ଏଇ ଯେଉଁ ସନ୍ଦେହକୁ ନନ୍ଦ ମହାରାଜଙ୍କର ବ୍ରଜବାସୀମାନଙ୍କର କୌଣସି ସନ୍ଦେହ ଆସୁନଥିଲା। ସେମାନେ ଦେଖୁଛ କି ନନ୍ଦ ମହାରାଜ ଯେତିକି କୃଷ୍ଣ ଯେତେବେଳେ ପ୍ରିଚିଂ କଲେ, ଯାହା ସରି କୃଷ୍ଣ ଯେତେବେଳେ କହିଲେ, ବଚନ କହିଲେ, ତାଙ୍କୁ ସୁନ୍ଦର ଉପଦେଶ ଦେଲେ କର୍ମବାଦ ଉପରେ, ନନ୍ଦ ମହାରାଜ କିଛି ପ୍ରଶ୍ନ କଲେ କି, କାହିଁ କଲେ? କୃଷ୍ଣ ଇଚ୍ଛା କରିଛନ୍ତି ଏମାନେ ସମସ୍ତେ ବୁଝିବେ, ସାଙ୍ଗେ ସାଙ୍ଗେ ସମସ୍ତେ ବୁଝିବେ ହିଁ ବୁଝିବେ, କାରଣ ସେ ହୃଦୟ ଭିତରେ ଅଛନ୍ତି, ସେମାନେ ହୃଦୟ ଭିତରେ ଅଛନ୍ତି। ତେଣୁ ଭଗବାନ ଏ ସାର କଥା ହେଲା, ତେଣୁ କୃଷ୍ଣ ଇଚ୍ଛା କରିବେ, ଭଗବାନ ତାର ଇଚ୍ଛା କରିବେ ଗୋଟେ ଜୀବକୁ, ଜୀବର ସନ୍ଦେହକୁ ବିଦୃତ କରିବା ପାଇଁ ପ୍ରୋସେସଟା ହେଲା ଏହା। ଏଭଳି ଆମକୁ ଆମେ ଯାହା ଶ୍ରବଣ କଲା ଆଜି, ସେଇ ସେଇ ପଥରେ ସଦ୍ବ୍ରହ୍ମ ଦ୍ୱାରା ହିଁ, କେତେବେଳେ ଶାସ୍ତ୍ର ଦ୍ୱାରା, କେତେବେଳେ ଗୁରୁଙ୍କ ଦ୍ୱାରା, କେତେବେଳେ ପରମାତ୍ମାଙ୍କ ଦ୍ୱାରା, କିନ୍ତୁ ମନ ରଖିବାକୁ ପଡ଼େ ସେଇ କୃଷ୍ଣ ଆମର ସନ୍ଦେହକୁ ଦୂର କରିପାରିବେ, ଆଉ କିଏ ନୁହନ୍ତି। ଆଉ ତାଙ୍କ ପ୍ରତି ଆମର ମମତା, ତାଙ୍କ ପ୍ରତି ଆମର କନେକ୍ସନ ଯାହା କୁହନ୍ତି ସମ୍ପର୍କ, ସେଟାକୁ ସେ ଅପେକ୍ଷା କରି ବସିଛନ୍ତି। ନହେଲେ ଏ ସନ୍ଦେହ ସମାଲୋଚନା ଏଥିରେ ହିଁ ଜୀବନ ଚାଲିଯିବ, ଏଇଟା ହିଁ ଭକ୍ତି ନୁହେଁ, ସନ୍ଦେହ ସମାଲୋଚନା ଭକ୍ତି ନୁହେଁ। ହରେ କୃଷ୍ଣ ଜୟ ଗ୍ରନ୍ଥରା ଶ୍ରୀମଦ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରମାନନ୍ଦେ, ହରେ 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 କୃଷ୍ଣ।